ভগবতে বাসুদেবায়। শ্রীমদ ভগবদ গীতা মৌলিক রূপে দ্বিতীয় অধ্যায় সাংখ্য যুগর আমরা শ্রবণ করছি। বিভিন্ন দৃষ্টির ভগবান শ্রীকৃষ্ণ মানব সমাজকে অর্জুনঙ্ক দ্বারা আত্মার নিত্যত্ব বা আত্মা হচ্ছেন পরমাত্মাঙ্কর শ্রীকৃষ্ণঙ্কর অংশ, তাঙ্কর অংশ। শরীরর যাহা সব বিকার হচ্ছে, শরীরের যে সুখ দুঃখ লাভ ক্ষতি মান সম্মান, যাহা জীব জীবনর সর্বস্ব বলে ভাবুছি, তাকে নিরাকরণ করছেন। শরীরের যেহেতু বা জীবাত্মার উপস্থিতিতে শরীরটা কার্য করুছি, শরীরের মধ্যে প্রাধান্য বা উপকার রয়েছে, বা শরীরের মধ্যে কিছু গুরুত্বতা রয়েছে, শরীরকে অবহেলা করি হবনি। শরীর কেবল স্বধর্ম পালন করিবার দ্বারা শরীর মাধ্যমে জীবাত্মার উদ্ধার হব। সেখানে স্বধর্ম পাই হি আমাকে যাহা আবশ্যক তাকে শরীর দ্বারা কার্য করিবাকে পড়িব। কিন্তু শরীর পাই যদি আমি স্বধর্মকে অবহেলা করিবা, ভগবান এইপাই প্রবচন দৌছন্তি। অর্জুন তাঙ্কর শারীরিক সুখ পাই, তাঙ্কর মানসিক ভাবনা পাই সে স্বধর্মটাকে অভয়েড করছন্তি বা তাকে প্রত্যাখ্যান করছন্তি। নিজের কিছু যে শরীর সম্বন্ধী, শরীর সুখ, শরীর যা পাইবার অছি, তাপেক্ষা অত্যন্ত গুরুত্বপূর্ণ হচ্ছে ধর্মটা। জগতের কোনসি প্রকার সমস্যার সমাধান হয়ে পারিবনি, বা আজি আজি যে জগতের এত বড় সমস্যা, গোটে পরিবার ঠুলো আরম্ভ করি প্রত্যেক স্থানরে, প্রত্যেক গোটে ধর্ম ভাবনা কতু আরম্ভ করি, ধর্ম গোষ্ঠী মান কতু আরম্ভ করি, পুরা রাজনৈতিক সবুয়াড়ে দেখিবে, যেউঠি কলি রয়েছে, কলহ রয়েছে, তার মূলরে কোন থিব না শারীরিক চেতনার কিছু গোটে প্রাবল্যতা থিব। লোক মানে আউ ধর্মর সেটি ব্যতিক্রম হোথিব, ধর্মটা যদি আমি ঠিক সে পালন না করিবা, শারীরিক চেতনাটা বড়ি যাব। আর জগতর যেতে প্রকার আজ দেখুছেন সমস্যা তৈরি, তার গোটিয়ে কারণ শরীর উপরে প্রাধান্য দিয়া হচ্ছে। শরীর কিন্তু ভাল রহবা, আমি ভালরে চলিপারিবা। আত্মার কোন অসুবিধা, জীবাত্মার যে অসুবিধা হচ্ছে, জীবাত্মা সে সুখী হয়ে গেলে এই শরীরের সমস্ত প্রকার সে ভগবান সেবার লাগলে শরীর দায়িত্ব ভগবান নিয়ে যাবে, এটা সমাজ জানিনি। ভগবান এই তত্ত্বটা বা তথ্যটা দেওয়া পড়ুছে ভগবদ গীতার নিজে শ্রীমুখর দৌছেন অর্জুন কু। এ বহু সূক্ষ্ম রহস্য কহবে পরবর্তী শ্লোকরে, এটা সব আশ্চর্য জিনিস। মু তো গোটে মানুষটা, মানে দেহ অছি, কোটি আত্মা আছে, কোণ অছি, কি ওটা দেখুছি ম তো খাইলে তো গন্ডে পুঁ কাম করবি, চালবি, বুলবি, মতো টাকার দরকার, আই কোণ আত্মা আত্মা খালি। সেপি তো আশ্চর্য জিনিস, ভগবান কহবে এটা আশ্চর্য জিনিস। সবু আত্মা দ্বারা সম্পাদিত হচ্ছে, জীব বুঝিপারে মু যেটা আত্মা বলে কহবে পরবর্তী শ্লোকরে, 29 নম্বর শ্লোকরে কহবে সে জিনিস। তো দার্শনিক দৃষ্টি ভগবান বুঝিয়াকে চাহুলে অর্জুনকে, যত সেই ধ্রুব ব্রত মরণটা নিশ্চিত ভাবে হব। আর মৃত্যু পূর্বর আমার গোটে যে প্রেসক্রাইব ডিউটি রয়েছে, যা যা কুযায় স্বধর্মটা রয়েছে, তাকে পালন করবার অছি। শরীরটা পাই যে শরীরটা নিশ্চিত বিনাশ হয়ে যাব, কিন্তু আত্মার তো বিনাশ নাই, শরীরটা তাহলে বিনাশ হয়ে যাচ্ছি। শরীর বিনাশ হয়ে গেলে শরীরটা কর্ম কলা, বন্ধন কি পড়লা, জীবাত্মা পড়িগলা, কর্মটা শরীর সেই জীবাত্মা করুছে শরীর মাধ্যমে, কিন্তু জীবাত্মা কাম্য কর্ম গুড়া করুছি বা সাধারণ কর্ম গুড়া করছি। আর জীবাত্মাকে স্বধর্ম করিয়া পাই এই শরীর সপোর্ট করুন, মন সপোর্ট করুন, এটা হচ্ছে গোটে প্রবলেম। জীবাত্মাকে তার স্বধর্মটা যেটা সে করুন, সেপাই জীবাত্মাকে গোটে কনসেসন দিয়া হলো, ঠিক আছে তুমি বর্ণাশ্রম ধর্ম দিয়ে আস। এটা গোটে বড় সাইন্টিফিক জিনিস ভগবান তৈরি করছেন, আচার্য মানে তৈরি করছেন না। যেতে জীবাত্মাকে শরীরটা আলাও করুনি ডাইরেক্ট ভক্তি করিয়া পাই, সে কোন করিব, জীবাত্মাকে ছাড়ুনি কি শরীর, হ্যাঁ তো খাইবু, তো ଯଦି ଜଣେ ବିବାହ ନହେଲେ ତା ବାପା ମା ପାଗଳ ହେଇଯାଉଛନ୍ତି, ସିଏ ବିବାହ ହେଲାନି, ଏଇଟା ହେଲାନି, ସେଟା ହେଲାନି, ଆଉ ଯିଏ ବି ଚାହୁଁଛି ମୁଁ ବିବାହ ହେଇକି ରହିବିନି ବୋଲି, ସେ ପୁଣି ତାକୁ ତା କାମନାଟା ତାକୁ ସମସ୍ୟା ତିଆରି କରୁଛି। ତେଣୁ ଯିବ ଡାଇରେକ୍ଟ ଭକ୍ତି, ଜୀବାତ୍ମାଟା ଡାଇରେକ୍ଟ ଭଗବାନଙ୍କ ଶରଣ ଯାଇପାରୁନି ବା ଭକ୍ତି କରିପାରୁନି, ତାର ବାଧ କିଏ ହେଉଛି ଶରଣଟା, ସେଥିପାଇଁ ତାକୁ ବର୍ଣ୍ଣାଶ୍ରମ ସିଷ୍ଟମ କରାହେଲା, ତାପରେ କନସେସନ ଦିଆହେଇ ତାକୁ ଅପଲିଫ୍ଟ କରାହେଲା, ଉପରକୁ ଉଠା ହେଲା। ଠିକ ଅଛି, ତୁମର କାମ ଶରଣଟା ବାଧକ ସୃଷ୍ଟି ହେଉଛି ନା, ଠିକ ଅଛି ତୁମେ ଯାଅ ବିବାହ ହୁଅ। ସେଥିପାଇଁ ବିବାହର ବି ଏଗୁଡ଼ା ରହିଲା, ବେଦବିଧି ଗୁଡ଼ା ରହିଲା। ବିବାହଟା ଯଦି ଗୋଟେ ଏନ୍ଜୟମେଣ୍ଟ ହେଇଥାନ୍ତା, ଯେମିତି ବିଦେଶମାନଙ୍କର ସବୁ ହେଉଛି, ବିଦେଶମାନଙ୍କ ଫିଲ୍ଡ ନାହିଁ, ତାଙ୍କର ସେ ଚର୍ଚ୍ଚକୁ ଯାଇକି ବିବାହ ହୁଅନ୍ତି, କିନ୍ତୁ ସେମାନେ ତ ଏମିତି ଆମ ଭାରତବର୍ଷରେ ଯେମିତି ଆମର ସନାତନ ଧର୍ମରେ ଯେମିତି ଅଛି ସେମିତି ନାହିଁ। ବିବାହଟା ଗୋଟେ ଭୋଗ ଜିନିଷ ନୁହେଁ, ସେଇଟା ବେଦ ରହିଲା, ବେଦ ଜିନିଷ ଦେବାଦେବୀ ସମସ୍ତେ ସାକ୍ଷୀ ରହିଲେ, ଗୋଟେ ତୁମକୁ କନସେସନ ପ୍ରଭୁପତି ମାରେ, ଗୋଟେ ମ୍ୟାରେଜ ଜୀବନ ଲିଏ କନସେସନ, ଏଇଟା ଗୋଟେ କନସେସନ ଦିଆହଉଛି, କିନ୍ତୁ ଏଇଟା ଏନ୍ଜୟମେଣ୍ଟ। ତୁମେ ଯଦି ଏନ୍ଜୟମେଣ୍ଟ ଗୋଟେ ଭାବିଦେଲ, ତାହେଲେ ପୁଣି ସ୍ୱର ଚେତନାକୁ ପଳେଇଗଲା, ଉପରୁ କ'ଣ ଯିବ, ବର୍ଣ୍ଣାଶ୍ରମର ଉପରୁ କ'ଣ ତୁମେ ଯିବ, ପୁଣି ରହିଗଲ। ଭାରତବର୍ଷ ଗୋଟେ ବହୁତ ବଡ଼ ପୁରା ବେଦ ଉପରେ ଆଧାରିତ ଥିଲା ଆମର ଜୀବନ ଗୁଡ଼ା, ଗୋଟେ ନାସ୍ତିକ ଏଇ ଯୋଉ ଭୌତିକବାଦୀ ପାଶ୍ଚାତ୍ୟ ସଭ୍ୟତା ଆସିକି ଆମର ଶିକ୍ଷା ସଂସ୍କୃତି ସଭ୍ୟତା ସବୁ ନଷ୍ଟ କରିଦେଲା, କିଛି ରହିବନି, ଏତେ କଳିର କାମ ଏଟା ହବ ଆଉ, ଆହୁରି ଯେତେ ଯୁଗ ଯୁଗ ବଢି ବଢି ଚାଲିବ, ଏସବୁ ଶାରୀରିକ ଚେତନା ପ୍ରବଳ ହବ, ଲୋକମାନେ ସୁଧର୍ମକୁ ସବୁ ପ୍ରତ୍ୟାଖ୍ୟାନ କରିବେ। ତେଣୁ ବର୍ଣ୍ଣାଶ୍ରମ ସିଷ୍ଟମଟା ଯୋଉ କରାହେଇଛି, ଜୀବାତ୍ମାର ସ୍ୱଧର୍ମରେ ବା ଜୀବାତ୍ମାର ଶରଣରେ ବାଧକ ହଉଛି କିଏ, ଶରୀର। ତ ଶରୀର କାହିଁକି ବାଧକ ହଉଛି ନା, ଶରୀରର ମନ ଇନ୍ଦ୍ରିୟ ଏମାନେ ଯୋଉ ଅଛନ୍ତି, ଏମାନେ ବିଷୟ ଭୋଗିବା ପାଇଁ ଚାହୁଁଛନ୍ତି, ଏମାନଙ୍କର କିଛି ଗୋଟେ ଡିଜାୟାର ରହୁଛି, ଏମାନଙ୍କର କିଛି ଗୋଟେ କାମନା ରହୁଛି, ସେଥିପାଇଁ ତାଙ୍କୁ ଗୋଟେ କନସେସନ ଦିଆ ହେଲା, ଠିକ ଅଛି ତୁମେ କାମନା ଏ ଯେମିତି ମଦଟା, ମଦଟା ଗଭର୍ଣ୍ଣମେଣ୍ଟ ଲାଇସେନ୍ସ ଦେଇ ବିକୁଛି ନା, ଆଉ ତୁମେ ମଦ ଖାଇ ରାସ୍ତା କଟ ବୁଲି ପାରିବନି, ପୋଲିସ ଧର ନବ, ତୁମେ କହିବନି ତୁମେ କାହିଁକି ମଦ ବିକୁଛ ସରକାର, ମୋର ଯୋଉଠି ପିଇଲି କ'ଣ ହେଲା, ନାଇଁ ତୁମେ ମଦ ପିଅ, ତୁମ ଘରେ ନାଇଁ ପିଅ, ପୁଣି ମଦ ପିଇକି ତୁମ ସ୍ତ୍ରୀକି ବାଡ଼େଇ ପାରିବନି, ତୁମେ ମଦ ପିଇକି ତୁମେ କହିବନି ମୁଁ ମଦୁଆ ହେଇଗଲେ ମୋର ଯାହାକୁ ପିଟିବି, ପିଟିପାରିବ କହୁନ, ସରକାର ତ ମଦ ତିଆରି କରୁଛି ମୁଁ ବାଡ଼େଇଲି କ'ଣଟା ହେଲା, ନାଇଁ ସେମିତି ତୁମେ କରିପାରିବନି, ତୁମେ ତା ବିନା ବଞ୍ଚିପାରିବନି, ତୁମେ ଗୋଟେ କନସେସନ ଦିଆହଉଛି ୱିଥ୍ ଲ, କିଛି କାନୁନ ସହିତ କନସେସନ ଦିଆହଉଛି, ଟ୍ୟାକ୍ସ ଦେଇକି ମଦ ପିଉଛ ନା, ମଦ ମଦର କ'ଣ ଟ୍ୟାକ୍ସ ଲାଗୁନି ନା, କ'ଣ ଟ୍ୟାକ୍ସ ଗଭର୍ଣ୍ଣମେଣ୍ଟ ନେଉଛି, ପୁଣି ତୁମକୁ ଦଉଛି ଜିନିଷ ସେଭଳିଆ। ଯେଉଁ ବର୍ଣ୍ଣାଶ୍ରମ ସିଷ୍ଟମରେ ଯାହା ସବୁ କରାଯାଇଛି ସବୁ ବେଦବିଧି ହିସାବରେ କରାହେଇଛି, କାହିଁ କରାହେଇଛି ସେଟା ଭଲ ଭାବରେ ଚିନ୍ତା କରିବାକୁ ପଡିବ, ମାନେ ଭକ୍ତମାନେ ବୁଝିବାକୁ ପଡ଼େ ଦରକାର, ଭକ୍ତମାନେ ବୁଝିବା ଦରକାର, ବହୁତ କର୍ମୀ ଲୋକ କେବେ ବୁଝି ପାରିବେନି, ଏଇଟା କହିଲେ ବି ସେମାନେ ଡିଷ୍ଟର୍ବ ହେଇ ତା ମୁଣ୍ଡ ଖରାପ ହେଇଯିବ, ସେତିକି ଜାଣିପାରିବେନି, ଏଇଟା ଭକ୍ତମାନଙ୍କ ପାଇଁ ନା, ଆଉ ଯେ ଆମର ଯେଉଁ ବୈବାହିକ ଜୀବନ ତା ଧନ ରୋଜଗାର ଯାହା ସବୁ ବ୍ୟବହାରିକ ଜୀବନଟା ଏଟା ଏଇଟା କେବଳ ଜୀବାତ୍ମାଙ୍କୁ ସପୋର୍ଟ କରିବା ଦରକାର ଅଛି, ଅଧିକା କିଛି ଦରକାର ନାହିଁ, କମ୍ ହେଲେ ବି କ'ଣ ହବ, କମ୍ ହେଲେ ଶରୀର ନିର୍ବାହ କରିବାକୁ ପଡ଼ିବ ନା, ସେଥିପାଇଁ ତୁମେ ଡିଷ୍ଟର୍ବ ହବ, ଅଧିକା ହେଲେ କ'ଣ ହବ, ସେନ୍ସ ଗ୍ରାଟିଫିକେସନ ଇନ୍ଦ୍ର ତୃପ୍ତି ବଢ଼ିବ, ସେଥିରେ ଯେତିକି ଆବଶ୍ୟକ ଯାବତ ନିର୍ବାହ ଏକାଦଶୀ ଉପପ୍ରା ଯୋଉ ବ୍ରତ ରହିଲା 64 ଅଙ୍ଗରେ ଯାବତ ନିର୍ବାହ ଏକାଦଶୀ ଉପବାସ କରିବ ଯାବତ ନିର୍ବାହ ଏ ଗୋଟେ ଅଙ୍ଗରେ ଯାଉଛି ମାନେ ଗୋଟେ ପଦରେ ସେ ଲେଖିଛି। ଅଧିକ ବି ତୁମର ଯଦି ଧନ ସମ୍ପତ୍ତି ଗୁଡ଼ା ସବୁ ହେଲା ତୁମର ସବୁବେଳେ ଭୋଗ ଆଡ଼କୁ ମନ ଯିବ, ରହିଲା ପାଖରେ ଆଉ ମନ ସ୍ଥିର ହବନି, ଆଉ ଯଦି କମ୍ ରହିଲା ଆଉ ତୁମେ ତ ପରମହଂସ ନୁହଁ, ତୁମର ଇନ୍ଦ୍ର କାମନା କିଛି ରହିବ, ସବୁବେଳେ ଡିଷ୍ଟର୍ବ ତ ସବୁବେଳେ କାମନା ରହିବ, ମୋର ଘରେ ଧନ ନାହିଁ, ମୋ ଝିଅଟାର ପାଠ ପଢ଼ିପାରୁନି, ମୋର ଏଇଟା ଏମିତି ହେଉଛି, ସେଇ ଭୋଜନ ହବ, ସେଟା ଯୁକ୍ତ। ତ ଜୀବାତ୍ମାଟାକୁ ବର୍ଣ୍ଣାଶ୍ରମ ସିଷ୍ଟମରେ ବର୍ଣ୍ଣାଶ୍ରମ ଧର୍ମରେ ଜୀବାତ୍ମାଟାକୁ ଗୋଟେ ଏମିତି ଅପଲିଫ୍ଟ ସିଷ୍ଟମ ଭଗବାନ କରିଛନ୍ତି, ସେ ପୁଣି ସେ କେମିତି କରିବ ନା, ବର୍ଣ୍ଣାଶ୍ରମ ସିଷ୍ଟମ କଲେ ବି ସେ ଗାଇଡ଼ାନ୍ସ, ଆଗରୁ କ'ଣ ଆଗରୁ ଗୁରୁ ଧନ୍ଦା ନଥିଲା, ଆଗରୁ ସାଧାରଣତଃ କେମିତି ବ୍ରାହ୍ମଣକୁ ବି ଗୁରୁ ମାନୁଥିଲେ, ଆଗରୁ ବ୍ରାହ୍ମଣ ଗୁରୁ ଥିଲା ନା, ଆଉ କୁଳଗୁରୁ ଯେଉଁମାନେ ଥିଲେ କ'ଣ କୁଳଗୁରୁ କ'ଣ ସମସ୍ତଙ୍କର ଥିଲା ନା, କ'ଣ ସେମିତି ନଥିଲା, ତ ସମସ୍ତଙ୍କର କୁଳଗୁରୁ ନଥିଲା, ସେଇ ବ୍ରାହ୍ମଣମାନେ ପୁରୋହିତମାନେ କୁଳଗୁରୁ ହଉଥିଲେ, ସେମାନେ ସବୁ ବିବାହ କରୁଥିଲେ, ତାଙ୍କୁ ଗୁରୁ ବୋଲି ସେ ଆସିଲେ ତାଙ୍କୁ ଘୋଡ଼ିଏ ସବୁ, ତାଙ୍କୁ ଖାଇବା ପିଇବାକୁ ଦେବେ, ପିଲା ଛୁଆ ତାଙ୍କ ଦକ୍ଷିଣା ଦେବେ, ପୁଣି ସେ କର୍ମୀ ଲୋକମାନେ ବି ତାଙ୍କର ଯାହା କରୁଥିଲେ ସେ ବ୍ରାହ୍ମଣଙ୍କୁ ପୂଜାରି କରୁଥିଲେ, ସେଗୁଡ଼ା ଆମର ଯେଉଁ ବୈଷ୍ଣବ ଜିନିଷ ରହିଲା, ତୁମେ ବର୍ଣ୍ଣାଶ୍ରମ ସିଷ୍ଟମରେ ତୁମେ ବ୍ରହ୍ମଚାରୀ ହୁଅ, ଗୃହସ୍ଥ ହୁଅ, ବାନପ୍ରସ୍ତ ହୁଅ, ସନ୍ନ୍ୟାସ, ତୁମେ ଇଣ୍ଡିଭିଜୁଆଲ କିଛି କରିପାରିବନି, ତୁମର କିଛି ରାଇଟ୍ସ ନାହିଁ, ତୁମେ କହିପାରିବନି ମୁଁ ଗ୍ରସ୍ତ ହେଇଗଲେ ମୋର ବାହାର ହେଲେ ମୋର ପିଲା ପିସା ରୋଜଗାର କଲେ ମୋର ଆସି ମଠୁ ଟିକେ ପଳେଇ ମୋର ଦୀକ୍ଷା ନେଇକି ଜପ କରିବି, ନାଇଁ ସିଷ୍ଟମ ନୁହେଁ, ଦିସ୍ ଇଜ୍ ନଟ୍ ଏ ସିଷ୍ଟମ, ଏଇଟା ବୈଷ୍ଣବ ସିଷ୍ଟମ ନୁହେଁ, ତୁମେ ଭୋଗରେ ପଶିଯିବ, ତୁମେ ଭୋଗରେ ପଶିଯିବ, ଭୋଗ ତମ ପାଖରେ ଅଛି ବା, ଭୋଗ ତୁମ ପାଖରେ ଅଛି, ତ ନ ଭୋଗିଲେ ବି ତମ ମୁଣ୍ଡ ଭିତରେ ପଶିକି ରହିଛି ବିଷୟଟା, ଆଉ ବିଷୟ ଜିନିଷଟା ଆଉ ତୁ ନ ଭୋଗ ମୁଣ୍ଡରେ ସେଟା ପଶିକି ରହିଛି, ଗୋଟେ ବଡ ମାନେ ବିଗ୍ ବର୍ଡନ୍। ଏଇଟା ଭାଗବତରେ ଯେତେବେଳେ ସଂସାର ବାଣ୍ଟିକା ବର୍ଣ୍ଣନା କରୁଛନ୍ତି ଭରତ ମହାରାଜ, ସେ ସବୁ ଖୋଲି ଦେଇଛନ୍ତି ଜଗତକୁ ଆଉ, ଯେଉଁଟା ଭରତ ରାଜା ରଘୁଗଣ ପାଖରେ ସଂସାର କେମିତିକା ଗୋଟେ ଭୟଙ୍କର ବନ ଗୋଟେ ଆଉ, ସଂସାର ଦାବାନାଳ ଲେଖା ହେଲା ଆଉ, ଏଇଟା କ'ଣ ଛୋଟିଆ କାମ ହେଇଛି ସଂସାର ବା ଦାବାନାଳ। ତେଣୁ ବର୍ଣ୍ଣାଶ୍ରମ ସିଷ୍ଟମରେ ଜଣେ ବ୍ରହ୍ମଚାରୀ ହଉ, ଗୃହସ୍ଥ ହଉ, ବାନପ୍ରସ୍ଥ ହଉ, ସନ୍ନ୍ୟାସ ହଉ, ସେ କାହା ଅଧୀନ ରହିବ? ଗୁରୁଙ୍କ ଅଧୀନ ରହିବ। ଗୁରୁଙ୍କର କାର୍ଯ୍ୟ କ'ଣ ହେଲା? ତାକୁ ତାକୁ ସବୁବେଳେ ବିଷୟରୁ ଫେରେଇବେ, ସେଭଳି ତା ତାର କାମ ଜୀବନରେ ଗୋଟେ କାମ ହେଲେ ସମୟ ମିଳିଲା ମାନେ ଭୋଗିଦେବ, ଫେସିଲିଟି ମିଳିଲା, ତାର ଦୁଇଟା ଜିନିଷ, ସମୟ ମିଳିଲା ମାନେ ବିଷୟକୁ ପଳେଇବ, ଭୋଗ ଇଏ ବିଷୟର ଭୋଗିବାର ସୁଯୋଗ ପାଇଲା ମାନେ ସେ କରିବ, ସେ ନିବୃତ୍ତି କିଏ କରିବ? କିଏ ନିବୃତ୍ତି କରିପାରିବେ? ସେଥିପାଇଁ ତାକୁ ସବୁବେଳେ ଅଣ୍ଡର ଗାଇଡ଼ିଆନ୍ସ ପ୍ରୋପ ସବୁବେଳେ ରଖୁଛନ୍ତି, ସବୁବେଳେ ଅଧୀନରେ ସେ ରହିବ, ତାର ସବୁ ଜିନିଷ ତାକୁ ଅଧୀନ ରଖିବାର କାରଣ କ'ଣ? ଯଦି ଅଫିସରଟାକୁ ପ୍ରତି ଅଫିସରେ ଦେଖ, ତୁମେ ଯେତେ ଆମର ଇଣ୍ଡିଆନ୍ ଗଭର୍ଣ୍ଣମେଣ୍ଟ ହଉ ବିଦେଶରୁ, ଗୋଟେ ଅଫିସର ରଖାଯାଇଛି କାହିଁକି? ଅଫିସର କିଛି କାମ ନାହିଁ ମୋଷ୍ଟଲି, ଯଦି ଦେଖାଯାଏ ବଡ଼ ବଡ଼ ଯେଉଁ ସେକ୍ଟର, ଆମର ସିନା ଛୋଟ ଅଫିସ ଗୁଡ଼ାକ ବୋଲି ସବୁ ଇଏ ହେଉଛି, ଯେଉଁ ବଡ଼ ବଡ଼ ସେକ୍ଟର ମାନଙ୍କର ଅଫିସର କିଛି କାମ ନାହିଁ ତାଙ୍କର, ସେମାନଙ୍କ 2-4 ଘଣ୍ଟା ପାଇଁ ଆସୁଛନ୍ତି, କିନ୍ତୁ ତାଙ୍କର ପ୍ରେଜେନ୍ସଟା ଇମ୍ପୋର୍ଟାଣ୍ଟ, କାହିଁକି ସେ ସବୁ ଡିପାର୍ଟମେଣ୍ଟ ହେଡ୍ ମାନଙ୍କ ସାଙ୍ଗରେ ସବୁବେଳେ କନସଲ୍ଟ କରୁଛନ୍ତି ନା, ସେମାନେ କ'ଣ କିଛି ନାହିଁ, ଘଣ୍ଟାଟା ପାଇଁ ଆସିବେ, 2 ଘଣ୍ଟା ପାଇଁ ଆସିବେ, ଡାକିଦେବେ ଏକାଉଣ୍ଟାଣ୍ଟକୁ ଡାକିଦେବେ, ସେଠି ମ୍ୟାନେଜର, ଏ ଯେଉଁ ବଡ଼ ବଡ଼ କମ୍ପାନୀ ମାନଙ୍କରେ ସେମାନେ କ'ଣ ସବୁ କ'ଣ ଏଇ କାଗଜ କଲମ ଲେଖୁଛନ୍ତି ନା କ'ଣ ବସି, କି ତାଙ୍କର ଯେଉଁ ପାୱାର ରହିଛି, ଇନ୍ଫ୍ଲୁଏନ୍ସ ରହିଛି, ତାଙ୍କର ଯେଉଁ ଇଣ୍ଟେଲିଜେଣ୍ଟ ରହିଛି, ସେସବୁ ଲିଡର ମାନଙ୍କୁ ସବୁ, ଅଫିସର ନ ରହିଲା ମାନେ କ'ଣ ଅସୁବିଧା ହବ? କିଏ ହୋମିସ୍କାଲ କିଏ କ'ଣ କରିଦେବେ? କ୍ୱାଲିଟି ମେଣ୍ଟେନ୍ କରିବେନି, ଆଜି କମ୍ପାନୀ ବଦନାମ ହେଇଯିବ, କିଏ କରପ୍ସନ୍ କରି ନେଇଯିବ, କ'ଣ କରିଦେବ? ସେଟା ସବୁ ଚେକ୍ କରିବେ। ଇନଷ୍ଟିଟ୍ୟୁସନାଲ ସିଷ୍ଟମଟା ଯେଉଁ ଚାଲିଛି ଗଭର୍ଣ୍ଣମେଣ୍ଟରେ, ଯେତେ ଦେଖୁନା ଆମର ସବୁ ଆମର ଗ୍ରେଡ୍ ସୁଡ଼ା ରହିନି, IAS ଓଡ଼ିଶାରେ, OAS ତ ସୁରକ୍ଷା ଲାଗାଇ ସବୁ, ମାନେ IAS କିଏ? ସବୁଠୁ ଇଣ୍ଟେଲିଜେଣ୍ଟ ପିଲା ନା, ଆଉ ସବୁଠୁ ଇଣ୍ଟେଲିଜେଣ୍ଟ ଲୋକଙ୍କୁ ତାଙ୍କୁ ସବୁ ବଡ଼ ବଡ଼ ପଦବୀ ଦିଆହବ, ସେମାନେ ସବୁ ଡିପାର୍ଟମେଣ୍ଟ ହେଡ୍ ରହିଛନ୍ତି ନା, ଏଇ ଯେଉଁ ପେପର ଦେଖୁନାହାନ୍ତି, ସେମାନେ ସବୁ ତାଙ୍କୁ କାହାକୁ ଗୃହ ବିଭାଗ ଦିଆ ହେଲାଣି, କାହାକୁ ଇଏ ସେ ପୋଲିସ ବିଭାଗ ଦିଆ ହେଲାଣି, କାହାକୁ କମ୍ୟୁନିକେସନ, ସେ IAS ମାନେ ସବୁ ରହିଛନ୍ତି ନା, ଆଉ ଦେଶରେ ଚାଲିବ କେମିତି? ହଉ ଆମେ ଆମର କହିବା ମୋର ଦୀକ୍ଷା ସରିଗଲା, ମୋର କାମ ସରିଲା, ମୋର ଭଜନ ଜାଣିଗଲି, ଗୀତ ଭାଗବତ ପଢ଼ିଲି, ମୋର ହରିନାମ କରିଦେଲି, ମୋର ତ ଭଜନ କରି କିଏ କି ପାଠଟା, ତୁମେ ଗୋଟେ କର୍ମୀ ଜିନିଷ ଫଲୋ କରି ତୁମେ ଦେଖ, ତୁମେ ଇଣ୍ଡିଭିଜୁଆଲ କିଛି କରିପାରିବ, ତୁମକୁ ସବୁ ସବୁବେଳେ ଜଣେ ଚେକ୍ କରିବା ଦରକାର ଅଛି। ସେଥିପାଇଁ ପ୍ରଭୁପଦ ମହାରାଜ ସବୁବେଳେ ସେ କଥା କହୁଛନ୍ତି, ତୁ ସବୁବେଳେ ଡିବୋଟି ମାନଙ୍କର ଆସୋସିଏସନ ରହିବାର ଅଛି, ଭକ୍ତମାନଙ୍କ ସାଙ୍ଗରେ ତୁମେ ରହିପାରୁନ, ତୁମେ କେବେ ବି ଭକ୍ତି କରିପାରିବନି, କାରଣ ତୁମର ସବୁବେଳେ ମନେ ରଖିବା ଦରକାର, କଳି ଯୁଗରେ ସ୍ୱାଭାବିକ କୃଷ୍ଣଙ୍କ ପ୍ରତି ଆକର୍ଷଣ ନାହିଁ। ସେଥିପାଇଁ ବିଧି ଭକ୍ତିଟାକୁ ଷ୍ଟ୍ରଙ୍ଗ କରାହେଇଛି, ଭକ୍ତିନାଥ ଠାକୁର ପୁରା ସବୁ ଷ୍ଟ୍ରଙ୍ଗ କରିଛନ୍ତି, ଆମ ଆଚାର୍ଯ୍ୟମାନେ ଆମେ କେବେ ମାନିବୁନୁ, କେବେ ମାନିବୁ ସେ ବଡ଼ ବଡ଼ ଲୋକ ଯାହା କହିବେ, ଆମେ ସେ ଯେଉଁ ଯେଉଁ ଧାମରେ ଯିଏ ଯାହା କହୁଛନ୍ତି, ଆମକୁ କେବେ ବି ମାନିବିନି, ଆମେ ଭଗବାନଙ୍କ ଲୋକଙ୍କୁ ଦେଖୁଛୁ, ଆଉ ନିଜେ ନାହିଁ ବୋଲି ଆମେ କହିବୁନୁ, ସେମିତି ରାଗାନୁଗା ଭକ୍ତ ନାହାନ୍ତି ବୋଲି, ସେ ତାଙ୍କର ସଂସ୍କାର, ତାଙ୍କର ସେ ସମାଜ ଉପରେ ତାଙ୍କର କିଛି ଇଫେକ୍ଟ ପଡ଼ିବନି, କେବେ ବି ସେ ସମାଜ ଉପରେ କିଛି, ସମାଜ ତ ସଂସ୍କାର ନାହିଁ, ତୁମେ ରାଗାନୁଗ ଜିନିଷଟା ଶିଖେଇଲେ କ'ଣଟା ହବ? ମୁଁ ତ ନିଜେ ଦେଖିକି ଆସିଛି, ଆଉ କ'ଣ ହେଉଛି ଆଉ ମୋତେ, ମୁଁ କାହିଁ ମୁଁ ବ୍ୟାର୍ ଫ୍ୟାକ୍ଟ ଗୁଡ଼ା ମୁଁ ଦେଖୁଛି, ହବନି। ଆଚାର୍ଯ୍ୟମାନେ ଜଣେ ଭଗବାନ ପ୍ରେଷ୍ଟ ଆମେ ଦେଖୁଛୁ, ଆଉ ଏମିତି ନାହିଁ ଯେ ବ୍ରଜରେ ନାହାନ୍ତି ସେମିତି ମହାତ୍ମା ଅଛନ୍ତି, ସେଟା ତାଙ୍କର ସଂସ୍କାର ନାହିଁ, ସିଏ କେବଳ ଭଜନ କରିପାରିବେ, କିନ୍ତୁ ତାଙ୍କ ଭଜନ ଦ୍ୱାରା ଅନ୍ୟମାନଙ୍କର ସେ ଇନ୍ଫ୍ଲୁଏନ୍ସ କରିପାରିବେନି, କାରଣ ଏମାନଙ୍କର ସଂସ୍କାରଟା ନାହିଁ, ସୁକୃତିରେ ନାହିଁ, ସେ ଧରିପାରିବେନି। ଆଉ ତୁମେ ହାଇ ଫିଲୋସଫିଟା ଜାଣିଲେ କ'ଣ ହବ? ଜଣେ ଉଚ୍ଚ ଦର୍ଶନ ଜାଣିଦେଲେ ବା ଉଚ୍ଚ ଫିଲୋସଫି ଜାଣିଦେଲେ, ତାର ଅର୍ଥ ନାହିଁ ସେ ତା ସ୍ଥିତିଟା ବଦଳିଗଲା, ବା ସେ ବଡ଼ ଉଚ୍ଚ ଦର୍ଶନ ଗୋଟେ କହିଦେଲେ ଯେ ତାର କିଛି ଗୋଟେ ଜୀବନର ବହୁତ ବଡ଼ ସ୍ଥିତି ଚାଲିଗଲା, ସେଟା ନୁହେଁ, ଏଟା ଭୁଲ ଧାରଣା। କେ କାହାର ସ୍ଥିତି ବଦଳି ଯାଏ ନା, ବଡ଼ କଥା କହିଲେ, ବଡ଼ କଥା ଶୁଣିଲେ, କିମ୍ବା ବଡ଼ କଥା ଜାଣିଲେ, ଆଚରଣ ହେଉଛି ବଡ଼। ମହାପ୍ରଭୁ ବହୁତ କିଛି କହିନ୍ତି, ମହାପ୍ରଭୁ କେବଳ କହିଛନ୍ତି କୀର୍ତ୍ତନୀୟ ସଦାହାରି, ଜଗତର ବହୁତ ବଡ଼ ବଡ଼ ଫିଲୋସଫି କେବଳ ନିଜର ଅନ୍ତରଙ୍ଗ ପାର୍ଷଦଙ୍କ ସହିତ ଡିସ୍କସନ୍ କରିଛନ୍ତି, ରାରାମାନନ୍ଦଙ୍କ ସହିତ। କିନ୍ତୁ ଜଗତବାସୀଙ୍କୁ ଗୋଟେ କଥା କହିଦିଆଯାଏ, କୀର୍ତ୍ତନୀୟ ସଦା ହରି, ହରିର ନାମ ସବୁବେଳେ କହିଦିଆଯାଏ। ମହାପ୍ରଭୁ ଜାଣିଛନ୍ତି କଳି ଯୁଗରେ ଆଉ କିଛି କରିହବନି, ବିଷୟ ଭୋଗର ଲାଳସାଟା ଏତେ ପ୍ରବଳ ଜୀବର, ଦେହ ଚେତନାରୁ ସେ ଉର୍ଦ୍ଧକୁ ଯାଇପାରିବନି। ସେଥିପାଇଁ ଆଚାର୍ଯ୍ୟମାନେ ବିଧିଭୋଗଟାକୁ କଡ଼ାକଡ଼ି ଦେଇଛନ୍ତି, ପାଳନ କରୁଛନ୍ତି। ତୁମକୁ ଆସି ମଙ୍ଗଳଆରତୀ ଆସିବାକୁ ପଡ଼ିବ, ଗୁରୁ ପୂଜା ଆସିବାକୁ ପଡ଼ିବ, ଭାଗବତ ଜପ କରିବାକୁ ପଡ଼ିବ, ଷୋଳମାଳା ଜପ କରିବାକୁ ପଡ଼ିବ। ଷୋଳମାଳାଟା ମିନିମମ୍ ସିକ୍ସ ରାଉଣ୍ଡ ପ୍ରପାତ କୁହନ୍ତି, ମିନିମମ୍ ସିକ୍ସ ରାଉଣ୍ଡ, ମ୍ୟାକ୍ସିମମ୍ ଯେତେ କରିପାରିବ, ସମୟ ଅଛି ମାନେ ତୁମେ କରିବ। ହା ଜଣେ କହିବ ମୁଁ ଠିକ ଅଛି, ମୁଁ ଆଉ କିଛି ନ କରି ନାମ କରିବି, ସେବାପତ୍ର ନକଲେ ମୋର କ'ଣ, ମୁଁ ମୋର ବସିକି ନାମ କରିବି, ତାହା କରିପାରିବନି, କାହିଁ କରିପାରିବନି ନା, ନାମ ଅପରାଧ ଗୁଡ଼ା ହବ, ତୁମର ବିଷୟ ଲାଳସା ଅଛି, ତୁମର ଇନ୍ଦ୍ର ଗୁଡ଼ାକ ଅଛି, କର୍ମ କରିବା ପ୍ରେରଣା କରିବ ତୁମକୁ, ତୁମେ ଅଧିକା ନାମ କଲେ ତୁମେ ସେଟା ଯେ ନାମ ଅପରାଧରେ ଗଲା, ପୁଣି ନାମ ନାମ ପ୍ରତି ରୁଚି ବି ପଳେଇବ, ନାମାକ୍ଷର ଗୁଡ଼ାକ ହବ। କାରଣ ଆଚାର୍ଯ୍ୟ ଯେମିତି ଅର୍ଚ୍ଚନ ସହିତ ଶ୍ରବଣ କୀର୍ତ୍ତନ ସହିତ ଅର୍ଚ୍ଚନକୁ ମିଶେଇଛନ୍ତି, ସେଭଳି ଶ୍ରବଣ କୀର୍ତ୍ତନ ସହିତ ଅର୍ଚ୍ଚନକୁ ଏଇଥିପାଇଁ ମିଶେଇଛନ୍ତି। ବିକ୍ଷିପ୍ତ ଚିତ୍ତ, ସେ କିଛି ଦିନ ଗୋଟେ ତାର ଅସୁବିଧା ପଡ଼ିଗଲା, ସେ ବସିକ ମୁଁ ଜପ ଭଜନ କରିବି, ତାପରେ କିଛି ଦିନ ପରେ ମନ ପୁଣି ଢିଲା ହେଇଯିବ, ମନ ଢିଲା ହେଇଯିବ। ମାଷ୍ଟର ସେ ନାଇଁ ଦେଖୁନା ଛୁଆକୁ ସବୁବେଳେ ଜଗିକି ବସିଥିବ, ସେଇଠି ମାଷ୍ଟର ବସି କଥା ହେଇଗଲା, ଆମେ ଛୁଆଟେବେଳେ ଦେଖିଛୁ ଆଉ ଗୋଟେ ଟିଚର ଚାଲି ଆସିଛି, ସେଠି କଥା ହଁ କେହି ପଢ଼ାରେ ପିଲା, ସେ ସାର୍ ଆସିଲେ ଟିକେ କଥା ହେଉଛି ପଢ଼, ସେ କହିଦେଇକି ସେ ଟିକେ ସାର୍ ତା କଥା ହଁ, ଇଏ ତାଙ୍କର ଏଣେ ତାଙ୍କର ମାଡ଼ା ପିଟା ପିଟି ଲାଗିସାରିବି, ଝୁଗି ସବୁବେଳେ ବସିବାକୁ ପଡ଼ୁଛି ବାଡ଼ି ଧରିକି ଆଉ ବିକ୍ଷିପ୍ତ ଚିତ୍ତ ଆଉ ସେଭଳିଆ ଆଉ ଭଜନ କ'ଣ, ଭଜନ ଗୋଟେ ଛୋଟିଆ କାମଟା ହେଇଛି, ଗୋଟେ ଜୀବର ଆଗେ ଗୋଟେ ଜୀବଟା ବସିକି ଚିନ୍ତା କରୁ ମୋର ଉଦ୍ଦେଶ୍ୟଟା କ'ଣ, ମୋର କୃଷ୍ଣ ପାଇବାକୁ ଇଚ୍ଛା ହେଉଛି କି, କୃଷ୍ଣ ପାଇବାକୁ ଇଚ୍ଛା ହେଉଛି। ମହାପ୍ରଭୁ ଯାହା କହିଲେ ଗୋଟେ ପଦ ମୁଁ କହିବି, ସେ ପଦରେ ତୁମେ ହଜମ କରିଦିଅ, ତାପରେ ତୁମେ ଜାଣିପାରିବ ଭଲ ନା ଖାଇବା ଆର ଭଲ ନା ପରିବ, ଗ୍ରାମ୍ୟ କଥା ନ ଶୁଣିବ, ଗ୍ରାମ୍ୟ କଥା ନ କହିବ, ଭଲ ନା ଖାଇବା ଆର ଭଲ ନା ପରିବ, ଏତିକି ଏତିକି କୁହ, ଏତିକି ତୁମେ ଚେକ୍ ଆଣ୍ଡ ବାଲାନ୍ସ କର ନିଜ ସହିତ, ତାପରେ ତୁମେ କୃଷ୍ଣ ପାଇବାକୁ ଇଚ୍ଛା ଅଛି କି ନାହିଁ ତୁମେ ଚିନ୍ତା କର। ଗୋଟେ ଗୋଟେ କି ପଏଣ୍ଟ ଅଛି ଶାସ୍ତ୍ର ତୁମକୁ ଦୋହଲେ ଦେବ, ଇଏ ଗୌଡ଼ୀୟ ସିଦ୍ଧାନ୍ତ, ଆମେ ସହଜିଆ ନା କ'ଣ, କେଉଁ ବ୍ରଜବାସୀ ହୁଅନ୍ତୁ, କେଉଁ ଶ୍ରୀକ୍ଷେତ୍ରବାସୀ ହୁଅନ୍ତୁ, କେଉଁ ନବଦ୍ୱୀପବାସୀ ହୁଅନ୍ତୁ, କାହାକୁ ଆମେ ଡରିବାର ନାହିଁ, ଆମ ପାଖରେ ସବୁ କି ପଏଣ୍ଟ ଅଛି, ଆମ ଆଚାର୍ଯ୍ୟ ଜଣ ସବୁ ଦେଇଦେଇଯାଇଛନ୍ତି, ସେ ଗୋଟିଏ ଗୋଟେ ପଏଣ୍ଟ ଧର ସମସ୍ତଙ୍କୁ ଚେକ୍ କରିଦିଆ ହବ, ଆମେ ନିଜେ ବି ଚେକ୍ ହେଇଯିବା, ଆମେ ଜାଣିବା ଆମେ କେଉଁ ସ୍ଥିତିରେ ଅଛେ, ମୋର କୃଷ୍ଣ ପାଇବାର ଅଛି କି ନାହିଁ, ଏ ଗୋଟେ ଜିନିଷ ଦେଖିଦେବୁ ନା, ତୁମେ ନିଜକୁ ନିଜେ ବାଲାନ୍ସ କର, ଭଲ ଭଲ ନା ଖାଇବା ଆର ଭଲ ନା ପରିବ, ଗ୍ରାମ୍ୟ କଥା ନ ଶୁଣିବ, ଗ୍ରାମ୍ୟ କଥା ନ କହିବ, ଗ୍ରାମ୍ୟ କଥା କହିବାର ମୋର ଇଣ୍ଟରେଷ୍ଟ ନାହିଁ, କିଛି ମୋର ଦରକାର ନାହିଁ, କାହା କଥା ଶୁଣିବାର ନାହିଁ, କାହାକୁ କିଛି କହିବାର ନାହିଁ, ଭଲ ଖାଇବିନି କି ଭଲ ପିନ୍ଧିବିନି, ଆର୍ଟିଫିସିଆଲ ଏଇଟା କରିପାରିବନି, ବି କେୟାରଫୁଲ, ତୁମେ କେବେ ଏଇଟା କରିବି ଏଇଟା କରିପାରିବନି, ନ୍ୟାଚୁରାଲ ହବ, ଏଇଟା ହଉଛି ତୁମର ଷ୍ଟାଣ୍ଡାର୍ଡ, ଏଇଠି ଷ୍ଟାଣ୍ଡାର୍ଡ ତୁମେ ଚାଲି ଆସିବ। କ'ଣ କହିଲେ, ଭକ୍ତି ପରେଶାନୁଭବ ଅନ୍ୟତ୍ର ବିରକ୍ତି ସା, ଏମିତି ହେଇଯିବନି ବାପା, ଖାଇବାଟା କମେଇଦେଲେ ଯେ ତୁମର ହେଇଯିବ ସେମିତି ନାହିଁ, ଏଇଟା ବେକାର କଥା, ପରେଶାନୁଭବ ହେଇଗଲେ ଏଗୁଡ଼ାକ ରିଜେକ୍ଟ, ହାଇର ଟେଷ୍ଟ ମିଳିଗଲେ ଏଇଟା କି ଦରକାର ନାହିଁ, କ'ଣ ଗୋଟେ ମିଳିଲା ଖଣ୍ଡେ ଖାଇବାର ଅଛି ଆଉ କ'ଣ, ହାଇର ଟେଷ୍ଟ ପାଇବାର ଅଛି, ସେଥିପାଇଁ ନିଜକୁ ନିଜେ ଚିନ୍ତା କରି ଦେଖିବା ଦରକାର, ମୋର କ'ଣ ସ୍ଥିତି, ମୁଁ କୃଷ୍ଣ ପାଇବାକୁ ଚାହୁଁଛି, ମୋ ଜୀବନରେ ମୁଁ କାହିଁକି ଭକ୍ତ ହେଇଛି, ମୁଁ କାହିଁକି ଭକ୍ତ ହେଇଛି, ମୋର କ'ଣ ଉଦ୍ଦେଶ୍ୟ, ଜଣେ କାଳେ ନିଜେ ନିଜେ ପ୍ରଶ୍ନ କରୁ, ମୋର କ'ଣ ଲକ୍ଷ୍ୟ କ'ଣ, ମୁଁ କୃଷ୍ଣଙ୍କୁ କେବେ ଦେଖିବା ପାଇଁ ଇଚ୍ଛା କରୁଛି, ମୁଁ କେବେ ତାଙ୍କ କତିରୁ କୃପା ପାଇବା ପାଇଁ ଇଚ୍ଛା କରୁଛି, ନିଜକୁ ନିଜେ ପଚାରିବା ଦରକାର, ଜଣେ ବ୍ୟକ୍ତି ନିଜକୁ ନିଜେ ଇନକ୍ୱାରି କରିବା ଦରକାର ନା, ତୁମକୁ କ'ଣ ଛୋଟ ପିଲା ହେଇଛି ତୁମକୁ 40 ବର୍ଷ 50 ବର୍ଷ 60 ବର୍ଷ ଜଣେ 40 ବର୍ଷ 50 ବର୍ଷ ତୁମେ କଟେଇଲଣି, ତୁମେ ନିଜକୁ ନିଜେ ବିଚାର କରିବ ନା, ଆଉ ମୋ ଲକ୍ଷ୍ୟଟା କ'ଣ, ମୁଁ କ'ଣ କରିବା ଦରକାର, ମୁଁ କେମିତି ସଂସାରରୁ ଉଦ୍ଧାର ପାଇବି, ସେଟା ନିଜର ପାଠ ନା, ଆଉ ପାଠଟା କିଏ ପଢ଼େଇଦେବ କି, ଟ୍ୟୁସନ ମାଷ୍ଟର କ'ଣ କରିବେ, କୋଚିଂ ଦିଅନ୍ତିନି କ'ଣ କୁହନ୍ତି, ଏଇଟା ଟ୍ୟୁସନ କୁହନ୍ତି ନା, ଟ୍ୟୁଟୋରିଆଲ ଯେଉଁଟା ପାଠ ମାଷ୍ଟର ପଢ଼େଇବ କେଉଁଠି ସ୍କୁଲରେ, ପୁଣି ଆସିକି କୋଚିଂ ପଢା ହଉଛି, ଏ ପଢ଼ିବା କାମଟା କାହାର, ତୁମକୁ ସୂତ୍ର ଦିଆହେଇଯିବ, ଏଠି ବୁଝେଇ ଦିଆଯିବ, ପଢ଼ିବ କିଏ, ଷ୍ଟୁଡେଣ୍ଟ ପଢ଼ିବ ନା, ଆଉ ଗୁରୁ କିଛି କରିପାରିବେନି, ଗୁରୁ କିଛି କରିପାରିବେନି, ମନେ ରଖିଦ, ଖାଲି ଯୋଉ କୁହନ୍ତି ଲୋକ ମୋତେ ଗୁରୁଦେବ କୃପା କରିଦିଅନ୍ତୁ, ଭାଇ ତୁମେ ଟଙ୍କା ପଇସା ଦିଅ କି ଯାହା ବି କର, ତୁମକୁ କରିବାକୁ ପଡ଼ିବ, କିଛି ତୁମକୁ ଭଜନ କରିବାକୁ ପଡ଼ିବ, ତୁମକୁ ସେ ଜିନିଷଟା କରିବାକୁ ପଡ଼ିବ, ଆଉ ଗୁରୁ କ'ଣ କରିପାରିବେ, ଗୁରୁଙ୍କ ହାତରେ କେତେଟା ଜିନିଷ ଅଛି, ସେ ଗୁରୁ ସେତିକି ଲିମିଟ ଭିତରେ ସେ କାମ କରିପାରିବେ, ଗୁରୁ ତାଙ୍କ କଣ୍ଟ୍ରୋଲ ବି ନାହାନ୍ତି, ଗୁରୁ ଅର୍ଥ ନୁହେଁ ସେ ତାଙ୍କ କଣ୍ଟ୍ରୋଲ ଅଛନ୍ତି, ସେ ତାଙ୍କ କଣ୍ଟ୍ରୋଲରେ ଥାନ୍ତେ ସେ ଗୁରୁ କେମିତି ହେବେ, ସିଏ ଗୋଟେ ହାୟର ଏନର୍ଜିର କଣ୍ଟ୍ରୋଲରେ ଅଛନ୍ତି, ହାୟର ଗୋଟେ ଆଇପିଏସ୍ ଆଇଏଏସ୍ ଯୋଉ ବଡ଼ ବଡ଼ କମାଣ୍ଡର ଯୋଉମାନେ ଅଛନ୍ତି ସେମାନେ ଗୋଟେ କାନୁନ ନେଇ ବନ୍ଧା ଜଗତର ଆମର ଯୋଉ ରାଷ୍ଟ୍ରପତି ଅଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତଙ୍କର ଗୋଟିଏ ସାଇନ୍ ଯୋଉ ସାଇନ୍ ଗୁଡ଼ାକ ରହିଛି ସେ ପୁଣି ସେ ସାଇନ୍ଟା ବି ଗୋଟେ ନିୟମିତରେ ବନ୍ଧା ସବୁବେଳେ ସାଇନ୍ ମାରିପାରିବେନି କି ମନ ଇଚ୍ଛା କିଛି କହିପାରିବେନି ପ୍ରଧାନମନ୍ତ୍ରୀ ଆଜି କହିପାରିବେନି ଠିକ ଅଛି ଏ ଆଜି ଏଠୁ ଗୋଟେ ଟ୍ରେନ୍ ଚଲାଅ କରିପାରିବେନି ଜଗତର ସମସ୍ତେ ବ୍ରହ୍ମା ଶିବ ପର୍ଯ୍ୟନ୍ତ ସମସ୍ତେ ନିୟମରେ ବନ୍ଧା ଅଛନ୍ତି ଆଉ ଜଣେ ଗୁରୁ ପଦବୀ ଗଲେ ବି ସେ ଗୁରୁ ହେଲେ ବି ସେ ତାର କେତେଟା ନିୟମ ରହିଛନ୍ତି ସେ ହାୟର ଏନର୍ଜିର ସେ ଶାସ୍ତ୍ରର ଗୁରୁଙ୍କର ଶାସନରେ ରହିଛନ୍ତି ସେମିତି ସେ କିଛି କରିପାରିବେନି କେବଳ ସରଳ ଅମାୟିକ ନିରପରାଧ ଜୀବ ପ୍ରତି ଏ ଆଚାର୍ଯ୍ୟଙ୍କର ଆଚାର୍ଯ୍ୟ ପରମ୍ପରାର କୃପ ଚକ୍ରପ୍ରଦାଙ୍କ ସିଦ୍ଧାନ୍ତ ହିସାବରେ ଗୁରୁଙ୍କର କେବଳ ଏତିକି ଜିନିଷ ଯଦି ସେ ଗୋ ଭଗବାନଙ୍କର ପରମ୍ପରା ଆଚାର୍ଯ୍ୟଙ୍କ ଠାରୁ କୃପା ପାଇଥିବେ ତାଙ୍କ ସହିତ ଯୁକ୍ତ ହୋଇଥିବା ସରଳ ଅମାୟିକ ନିରପରାଧ ଜୀବ ପ୍ରତି ସେ କୃପାଟା ଯୋଉ କୃପାଟା ପରମ୍ପରା ଅଛି ସେଟା ତାଙ୍କ ଚାଲିଯିବ ବାସ୍ ଆଉ ଯାହାର ଅପରାଧ ରହିବ ତାକୁ ଅପରାଧ ଖଣ୍ଡନ କରିକି ଗୁରୁ ତା ପାଇଁ ସଂକଳ୍ପ କରି ତାକୁ ଛଡ଼େଇବେ ସେ ସେମିତି କାମ କରିବ ଆଉ ଗୁରୁ ଯେ ତୁମ ପାଇଁ ସବୁକିଛି କରିଦେବେ ମନ୍ତ୍ରଟା ଗୁରୁ ସିନା ଦେବେ ସିଦ୍ଧି କିଏ କରିବ ଧ୍ରୁମାରାଜକୁ ମନ୍ତ୍ର ଦେଇଦେଲେ ମନ୍ତ୍ର ସିଦ୍ଧି ସିଏ କଲେ ନା ଆଉ ନାରଦ ଦେଇଦେଲେ ଧ୍ରୁମାର ମନ୍ତ୍ର ସିଦ୍ଧି କଲେ ନା ଆଉ ଗୁରୁଙ୍କର ଶକ୍ତି ରହିଛି ସେ ମନ୍ତ୍ରଟାକୁ ସିଦ୍ଧି କରିବା ପାଇଁ ଉପଦେଶ ଦିଆଯାଏ ତାର ମନ୍ତ୍ର ଉପଦେଶ ପିସା ଅଛି ପଲା ମନ୍ତ୍ର ଆଉ ଉପଦେଶ ଦୁଇଟା ଦେବେ ଗୁରୁ କହେ ମୁଁ ତାର ଉପଦେଶ ପଢିକି ଜାଣିଦେବି ନା ଜାଣିପାରିବୁନି ଜାଣିପାରିବ ତୁମେ ଜାଣିପାରିବନି ଆଉ କାହିଁ ଜାଣିପାରିବିନି ନା କାହିଁ ଜାଣିପାରିବ ତୁମେ ଏଇଟା ବୁଝୁନା ଡକ୍ଟର ତୁମର କ'ଣ ରୋଗ ହେଇଛି ତୁମେ କହୁଛ ମୋର କ୍ୟାନ୍ସର ହେଇଛି ଜାଣିଛ ନା ନାହିଁ ଆଉ କ୍ୟାନ୍ସର ହେଇଛି ତୁମେ ଟାବ୍ଲେଟ୍ ନେଟ୍ରେ ମାରିଦେଇ ଖାଇଦେବ ନା ତୁମେ ଧରିପାରିବନି ଡକ୍ଟର ଧରିପାରିବ ଜୀବର କ'ଣଟା ଦୋଷ ଜୀବ କେମିତି ହରିଭଜନ କରିବ ସେଟା ସେ ଜାଣିନି ସେଟା ଜାଣିପାରିବନି ସେଥିପାଇଁ ଗୁରୁଙ୍କର ଆବଶ୍ୟକତା ରହିଛି ଆଉ ଗୁରୁଙ୍କର ଯୋଉ କୃପାଟା ରହିଛି ସେଟା କାହା ପ୍ରତି ଯିବ କିଭଳି ଯିବ ତାର ବି ଗୋଟେ ବହୁତ ବଡ଼ ହିଷ୍ଟ୍ରି ରହିଛି ଆଉ ଆମେ ଏମିତି ଉପର ଠାଉରିଆ କହିଦେଉଛୁ ମୋତେ ଗୁରୁଦେବ କୃପା କରିଦିଅନ୍ତୁ ମୋର ଭଜନ ହେଇଯିବ ମୋର ଭଜନ ହଉ ଟିକେ କୃପା କରନ୍ତୁ କ'ଣ କୃପା କରିବି ଭଜନଟା କରିବୁ ତ ନା ଆଉ ହବ କ'ଣ ଭଜନଟା ତୁମେ କରିବାକୁ ପଡିବ ତୁମକୁ ଗୁରୁ ତ ସେଇଟା ଶିଖଉଛନ୍ତି ତୁମକୁ କହୁଛନ୍ତି ନା ଆଉ ତୁମେ ସେଟା କରିବନି ତୁମେ ଗୁରୁଦେବ ମୋତେ କୃପା କର ତା ମାନେ କୃପାଟା କେମିତି ଆସେ ଗୁରୁଦେବ ସେଟା କୁହନ୍ତୁ କୃପାଟା କେମିତି ମିଳେ ଗୁରୁଦେବ କହୁଛନ୍ତି କୃପା ତମ ମୁଣ୍ଡ ଉପରେ ସବୁବେଳେ ଆମକୁ ଶିଖାନ୍ତି କୃପାଟା ତମ ମୁଣ୍ଡ ଉପରେ ଝୁଲୁଛି ତୁମେ ଧରୁ ନା ତୁମେ ଧର ଏଇଟା ଠକାମି ଜିନିଷ ଆଜ୍ଞା ଟିକେ କୃପା କରନ୍ତୁ ଆଉ କିରେ କ'ଣ କୃପା କରିବି ନା ଆମର ହଜନ ହଉନି ଗୁରୁ କ'ଣ କରିବି ତମ ମୁଣ୍ଡ ଉପରେ କୃପା ଝୁଲୁଛି ନା କ'ଣ ଗୁରୁଦେବ ପଚାରନ୍ତି କ'ଣ ଆପଣ କହୁଛନ୍ତି ମୁଣ୍ଡ ଝୁଲୁଛି କହିଲେ ଆରେ ଗୁରୁଦେବ ତ ଆଦେଶ ଦେଲେ ଏଇଟା କର ବୋଲି ତୁ ସେଇଟା କରୁନୁ ଆଉ କରୁନୁ କୃପାଟା କେମିତି ମିଳିବ ହେଲେ ତୁମକୁ ଯୋଉ ଆଦେଶଟା ହେଲା ତୁମେ ଏଟା କରିବାର ଅଛି ତୁମେ ଏଟା କରୁନ ମାନେ କୃପା ମିଳିବନି ସହିଲା ହବ ହଁ ମାଗିବା କ'ଣ ଦରକାର ଅଛି ଆଦେଶ ଯିଏ ପାଳନ କରୁ ତାର ମାଗିବା ଦରକାର ନାହିଁ ସେ ଆଦେଶଟା ପାଳନ ହେଲା ହିଁ ଚାଲିଲା କୃପା ତା ଏଇ କଥାରେ ପଡ଼ିଛି ଯେ ଶାରୀରିକ ଚେତନାରୁ ଯୋଉ ଆମେ ଉଦ୍ଧାର ପାଇବା ସବୁ ଜିନିଷ ସେଥିପାଇଁ ଭକ୍ତ ସଙ୍ଗ ରହିବାକୁ ପଡ଼ୁଛି ଏତେ ନିୟମ ପାଳନ କରିବାକୁ ପଡ଼ୁଛି ବଡ଼ ପ୍ରବଳ ଆଉ ବିଶେଷ କରି କଳିଯୁଗ ଆଉ ଯୋଉମାନେ ଆମେ ପରମାର୍ଥ ପଥକୁ ଆସେ ଯୋଉମାନେ ବିଶେଷ କରି ଭକ୍ତ ଏ ତ ବାହାର ଲୋକଙ୍କ ପାଇଁ ଏସବୁ ଜିନିଷ ସେମାନେ ବୁଝିପାରିବେନି ଏସବୁ ଜିନିଷ ଡାଇଜେଷ୍ଟ କରିପାରିବେନି ତାଙ୍କ ମୁଣ୍ଡ କାମ କରିବେନି ଆମକୁ ସବୁବେଳେ ମନେ ରଖିବାକୁ ପଡ଼ିବ ମୋତେ ଜୀବାତ୍ମାକୁ ଜୀବାତ୍ମାର ବାଧକ ହେଉଛି କିଏ ଜୀବାତ୍ମାର ପରମାତ୍ମାଙ୍କର ବା କୃଷ୍ଣଙ୍କର ସେବା କରିବା ପାଇଁ ବାଧକ ହେଉଛି ବା ମୋର କୃଷ୍ଣଙ୍କ ସେବା କରିବା ପାଇଁ ବାଧକ ହେଉଛି ଏ ଶରୀର ମୋତେ ଏଇଟା ସବୁବେଳେ ଗୋଟେ ଅବଷ୍ଟାକିଲ୍ ହେଉଛି ତା ଜଣେ କହିବ ତାର ଶରୀରଟାକୁ ନଷ୍ଟ କରିଦେବା ନଷ୍ଟ କରିଦେବ ତ ପ୍ରାରବ୍ଧ ରହିଲା ଯୋଉ ଯୁକ୍ତି କରିବ ସେ ଯୁକ୍ତାର ଅଛି ଶରୀର ଯଦି ମୋର ସପୋର୍ଟ କରୁନି ତାହେଲେ ନଷ୍ଟ କରିଦେବି ନଷ୍ଟ କରିଦେଲେ ତୋ ଶରୀର ଯୋଉ ପ୍ରାରବ୍ଧଟା ଯୋଉ ପ୍ରାରବ୍ଧଟା ଯୋଉ ରହିଛି ସେଟା ତ ଭଜନରେ କଲେ ତ କର୍ମଫଳଟା ଖଣ୍ଡନ ହବ ତୁମେ ଯଦି ନିଜ ଆତ୍ମହତ୍ୟା କରିକି ମରିଗଲ ବା ଜାଣିଶୁଣି ଖାଇବା ପିଇବା କରିବନି ତ ମରିଯିବ ମରିଗଲେ କ'ଣଟା ହବ ସିନା ଏଇ ଶରୀରର କଷ୍ଟଟା ହଉଛି ବୋଲି ମରିଯିବ ପ୍ରାରବ୍ଧଟା ଯୋଉ ରହିଲା ସେ ପ୍ରାରବ୍ଧରେ ପୁଣି ରହିଲା ଷ୍ଟକ୍ ହେଇକି ପୁଣି ତୁମକୁ ଆଉ ଗୋଟେ ଶରୀର ମିଳିବ ମରିଲେ ବି ଲାଭ ନାହିଁ ମୃତ୍ୟୁବରଣ କଲେ ବି ତୁମର ଲାଭ ମିଳିବ ଲୋକ କ'ଣ ଏଇ ଯୋଉ ଆତ୍ମହତ୍ୟା ଫାତ୍ମହତ୍ୟା କରୁନି ସେ ଏଇ ଜନ୍ମରେ ତାଙ୍କର ମାଇଣ୍ଡ ବାଲାନ୍ସ କରିବନି ଭାରି ଜୀବନଟା ଭାରି କଷ୍ଟ ମରିଗଲେ ସରିଗଲା ଆରେ ମରିଗଲେ ସରିଯିବା କୋଉଠି ଆତ୍ମହତ୍ୟା ଦୋଷଟା ପୁଣି ଲାଗିଲା ପୁଣି ପୂର୍ବ କର୍ମ ଫଳ ବି ରହିଲା ଆତ୍ମହତ୍ୟା ପାଇଁ ଯାହା ପନିସମେଣ୍ଟ ତୁମକୁ ମିଳିଗଲା ପରେ ସେଟା ଆତ୍ମହତ୍ୟା କୁହାଯାଉଛି ନା ସରହତ୍ୟା କୁହାଯାଉଛି ଗୁରୁଗୁରୁ କହୁନଥିଲେ ଆତ୍ମହତ୍ୟାଟା କୁହାଯାଉଛି, ଆତ୍ମାଟାକୁ ଉଦ୍ଧାର ମଣିଷ ଜନ୍ମର କରିଥାନ୍ତ, କର୍ମଫଳକୁ ଖଣ୍ଡନ କରି ତୁମେ ଏଟା କଲନି, ଯେହେତୁ ଆତ୍ମହତ୍ୟା କଲ, ଯେହେତୁ ଶରୀରଟାକୁ ହତ୍ୟା କରିଦେଲ, ଜୀବାତ୍ମାଟା କଣ ହେଲା, ତା କର୍ମଫଳକୁ ଧରି ପୁଣି ଆଉ ଗୋଟେ ଶରୀରକୁ ଯିବ, ଏବେ ତୁମେ ଭଗବାନ ତୁମକୁ ଦଣ୍ଡ ଦେବେ, ତୁମକୁ ଶରୀର ଦେବେନି। ଏଇ ବଡ ସୂକ୍ଷ୍ମ ଜିନିଷ। ତ ଭକ୍ତକୁ ଆମକୁ ବିଚାର କରିବାକୁ ପଡିବ, ଆମର ବାଧକ ହଉଛି କିଏ, ଜୀବାତ୍ମାର ଶରୀରଟା। ତ ଶରୀରଟାକୁ ନଷ୍ଟ କଲେ ପ୍ରାର୍ଥ ରହିଲା, ଆଚ୍ଛା ଶରୀରକୁ ଭୋଗ ଦେଲେ ସେ ମାତିଲା, ତ ଶରୀରକୁ କଣ କଲେ ସେ ଜୀବାତ୍ମାର ସାଥୀ ଦବ, ସେଇଟା କେବଳ ଗୌଡ଼ ବୈଷ୍ଣବ ଫିଲୋସଫିରେ ଅଛି। ଆଉ ଅଲଗା ଆଡ଼େ କେଉଁଠି ତ୍ୟାଗର ପ୍ରବଳତା ଅଛି, କେଉଁଠି ଭୋଗର ପ୍ରବଳତା ଅଛି, କେଉଁଠି ଶୁଷ୍କ ବୈରାଗ୍ୟର ପ୍ରବଳତା ଅଛି, କେଉଁଠି ଲୋକ ଦେଖାଣିଆ ଯୋଉ ଜଟା ଦାଢ଼ି ଏସବୁ ନାହିଁ କି, ଏସବୁ ଅଛି, ଏଗୁଡ଼ା ବହୁତ ଦାଢ଼ି ଫାଡ଼ି ଛାଡ଼ି ତାଙ୍କର ସବୁ ଜଟା ବକଳ ଏଗୁଡ଼ା ଧାରଣ କରିବେ, କିନ୍ତୁ ଭୋଜନ କଲାବେଳେ ଦେହ ପୁରୀ ମାଲପୁଅ ଚାଲିଥିବ, କିନ୍ତୁ ଜଟା ଦାଢ଼ି କେଉଁଠି ଜଟା ଦାଢ଼ି, ଯିଏ ଜଟା ଦାଢ଼ି ଛାଡ଼ିଥିଲେ ରାମଜୀ ଯାଇ କେଉଁଠି ପୁରୀ ମାଲପୁଆ ଖାଉଥିଲେ ବଣରେ, ମାନେ ଆମେ ମନା କରିବା ସେଇଟା ନାହିଁ ବୋଲି ସମ୍ପ୍ରଦାୟ, ଏଇଟା ଅଛି ବେଶଭୂଷା ରହିଛି ସବୁ ସବୁ ସବୁ, ଆମେ ଯେମିତି ମୁଣ୍ଡ ନେଇ ପଡ଼ୁଛେ, ମୁଣ୍ଡ ନେଇ ପଡ଼ ବେଶଭୂଷା ସବୁ ସମ୍ପ୍ରଦାୟ, କିନ୍ତୁ ଆମର ଉଦ୍ଦେଶ୍ୟଟା କ'ଣ ସେଟା ନୁହେଁ, ବେଶଟା ଉଦ୍ଦେଶ୍ୟ ନୁହେଁ, ଏଇଟା ପରମାତ୍ମା ନିଷ୍ଠା ପାଇଁ ଧାରଣ କରୁଛେ, କିନ୍ତୁ ମନ ରଖିବା ଦରକାର ଜୀବାତ୍ମାକୁ ଏ ଶରୀର ଯାହା ଭୋଗ ବିଷୟରେ ରହୁଛି ତାକୁ ନିବୃତ୍ତ କରିବାର ଅଛି, ତାକୁ ନିବୃତ୍ତ କରିବାର ଅଛି। ଯେ ଗୋସ୍ୱାମୀମାନେ ଯେ ଭଲ ଭୋଗ ଲଗାଉନଥିଲେ ତା ନୁହେଁ, ଏ ରାଧାମଣଙ୍କର ଯେଉଁ ଭୋଗ ଲାଗୁଛି ଦେଖୁନା କେମିତି କେତେ କେମିତି ଖୁରାରେ କେତେ ଘୃତରେ କେମିତି ଶିଶୁ ତିଆରି ହେଉଛି, ଗୋବିନ୍ଦଙ୍କର ଗୋପୀନାଥଙ୍କର ରାଧା ଗୋବିନ୍ଦ ଆମର ଯେଉଁ ଗୋବିନ୍ଦଙ୍କ ଜୟପୁର ଲଡ଼ୁ, ଗୋସ୍ୱାମୀମାନେ ନ ଲଗାଉଥିଲେ ବୋଲି ଭଲ ଜିନିଷ ମାନେ ନାହିଁ, ଯେତେବେଳେ ବୈଭବ ଆସିଲା ମନ୍ଦିର ହେଲା ସେବକମାନେ ଆସିଲେ ସବୁ ଭଲ ଭଲ, କିନ୍ତୁ ନିଜେ କ'ଣ କରୁଥିଲେ, ନିଜେ ସେଇ ଶୁଷ୍କ ରୁଟି ଚଣା ସେଥିରେ ବାପା ହାତ ମାରୁନଥିଲେ, ସେଟାକୁ ମୁଁ କେବଳ ସ୍ପର୍ଶ କରୁଥିଲେ, ଏ ଯେମିତି ହରିଦାସ ଠାକୁର ଭୋଜନ କରୁଥିଲେ ସେ ଗୋଟେ କଣିଚାଏ ପ୍ରସାଦ ନେଇକି ସମ୍ମାନ ଦେଉଥିଲେ ଜଗନ୍ନାଥ ପ୍ରସାଦ, ତାର ଭୋଜନ ଲାଗି ଯାଉଥିଲେ, ଯେ ସେମାନେ ଯେ ଭଗବାନଙ୍କ ସେବା କରୁନଥିଲେ ତା ନୁହେଁ, ତେଣୁ ଆମେ ଇମିଟେଟ୍ କରିକି ପାରିପାରିବାନି, ସେଥିପାଇଁ ଆମକୁ ଦିଆଗଲା ସିଷ୍ଟମଟା ଆଚାର୍ଯ୍ୟମାନେ ପୁରା ଗୋଟେ ବଢ଼ିଆ ଏଇ ଗୌଡ଼ିଓ ଧାରାରେ ଆମକୁ ରଖିଦେଲେ, ଏଇଟାକୁ କାହିଁକି ସବୁଲାଇନ ଗୋଟେ ଯାଉ ସବୁଠୁ ବଡ ଓଡ଼ିଆରେ କ'ଣ କୁହାଯିବ, ଗୋଟେ ଅତି ପ୍ରାମାଣିକ ଯୁଗ ଉପଯୋଗୀ ଜୀବର କଲ୍ୟାଣମୟ ସମ୍ପ୍ରଦାୟଟା, ଜୀବର ଯେମିତି କଲ୍ୟାଣ ହେବ ସେଥିପାଇଁ ଆଚାର୍ଯ୍ୟମାନେ କରିଦେଇଛନ୍ତି ସବୁ ପ୍ରକାର ଜିନିଷ, ଗୋଟେ ଜୀବକୁ ଆଣିବା ତାକୁ ଏଠି ପୋଷଣ କରିବା, ତାକୁ ଯାହା ସେ ରାସ୍ତାରେ ଯିବ ସବୁ ପ୍ରକାର ବ୍ୟବସ୍ଥା ଏଠି କରାହେଇଛି। ଶୁଷ୍କ ବୈରାଗ୍ୟ ଏଠି ନାହିଁ, ଏଠି ଯୁକ୍ତ ବୈରାଗ୍ୟ ଅଛି, ଜଣେ ଗୃହରେ ରହିଲେ ବି ସେ ଗୃହରେ ଗୃହସ୍ଥ ହେଲେ ବି ସେ ଏଠି ଭୋଜନ କରିପାରିବ, ସବୁ ପ୍ରକାର ବ୍ୟବସ୍ଥା କରାହେଇଛି, କିନ୍ତୁ ଲକ୍ଷ୍ୟ ଗୋଟେ ଜିନିଷ, ଲକ୍ଷ୍ୟଟା ହେଉଛି କେମିତି ଜୀବାତ୍ମାକୁ କୃଷ୍ଣଙ୍କ ସହିତ ଯୁକ୍ତ କରିବା, ଏଟାକୁ ସେଇଟାକୁ ପ୍ରବାସ ପରିଭାଷାରେ କ'ଣ ଲେଖିଛନ୍ତି, କୃଷ୍ଣ ଚେତନା, କୃଷ୍ଣ ଚେତନା, କୃଷ୍ଣ ଚେତନା ବୋଲି ଲେଖିଛନ୍ତି। ତୁମେ ଯିଏ ହୁଅ ଗୃହସ୍ଥ ହୁଅ ବ୍ରହ୍ମଚାରୀ ହୁଅ, ତୁମେ ଯିଏ ତୁମ ଚେତନାଟା କୃଷ୍ଣ ରହିବା, କୃଷ୍ଣ ଚେତନାର ବାଧକ କିଏ ହେଉଛି, ଶରୀର, ଶରୀର ଅର୍ଥ ମନ ଇନ୍ଦ୍ରିୟ, ଏମାନେ ମନ ଇନ୍ଦ୍ରିୟ କାମ ହେଲା ସେ ବିଶ୍ୱ ଆଡ଼କୁ ଯାଉଛନ୍ତି, ତେଣୁ ଏଇଥିପାଇଁ ଆମ ଆଚାର୍ଯ୍ୟମାନେ ପୁରା ରୁଲ୍ସ ରେଗୁଲେସନ୍ସ ବହୁତ ନୀତି ନିୟମ ଭିତରେ ଆମକୁ ରଖିଛନ୍ତି, ଆଉ ସେଇଟା ତୁମେ କହିବ ଏତେ ମୋର କ'ଣ ନୀତି ନିୟମ ମାନିବା ଦରକାର, ଏଇଟା ସବୁ କ'ଣ କରିବା ଦରକାର, ଆଉ ଯେମିତି ହେଲେ ଗୋଟେ ଭୋଜନ କଲା ହେଲା ଆଉ କ'ଣ, ଯାହା ଭୋଗ ଲଗେଇ ଖାଇବା ଚା କରିବା, ଆରେ ପୁଣି ତୁମ ସେଇ ଶରୀର ଆଡ଼କୁ ପଳେଇ ଗଲଣି, ଧରିପାରୁନ କୁଆଡ଼େ ଗାଡ଼ି ବୁଲିଲାଣି କୁଆଡ଼େ ଅଲଗା ଆଡ଼େ, ଶରୀର ଆଡ଼କୁ ପଳେଇଗଲା, ଭଲ ତୁମର ତ ରକ ମୁଁ ଭଲ ସବୁବେଳେ ଖାଇବି, ଠାକୁର ଅଛନ୍ତି ଠାକୁର ଭୋଗ ଲଗେଇ ଖାଇବା ନା, ପ୍ରଭୁପାଦ କହିଛନ୍ତି ଭଲ ଖାଇବା, ଏ ପ୍ରଭୁପାଦ କହିଛନ୍ତି ଭଲ ଖାଇବା ବୋଲି କିଛି ମନା ନାହିଁ, ପ୍ରସାଦ ପାଇବା ପାଇଁ କହିଛନ୍ତି ପ୍ରଭୁପାଦ, ଭଲ ଖାଇବା ପାଇଁ କହିନା, ପ୍ରସାଦ ପାଖରେ ଭଲ ଲାଗିବନି, ଭଲ କ'ଣ ଖରାପ, ଯେତେବେଳେ ଯାହା ଭଲ ଭଲ ଭୋଗ ଲଗା ପ୍ରସାଦ ପା, ଆଉ ତୁମେ ଯଦି ସରଚେତନା ଆଡ଼କୁ ଚାଲିଗଲ ଆସି ଆଜି ପ୍ରସାଦ ପ୍ରଦାନ ରୋଗ କାହିଁକି ହେଉଛି, ପ୍ରସାଦ ସେବା କରିତେ ହୁଏ ସକଲ ପ୍ରପଞ୍ଚ ଜୟ ଭକ୍ତିର ଠାକୁର ଲେଖିଲେ, ତୁମର ଯଦି ପ୍ରସାଦ ଜ୍ଞାନଟା ଅଛି ସେ କହିଲେ ପ୍ରସାଦ ସେବା, ଆମର ଟର୍ମ ଗୁଡ଼ା ଦେଖୁନା ଏଇଟା ବହୁତ ହାଇ ଷ୍ଟାଣ୍ଡାର୍ଡ ନା, ଆକୁ ଆଜିକାଲି କହିଲେ କି ବୁଝି ପାରିବିନି, ନାମ ସେବା ଯେମିତି ହେଉଛି, ନାମ ସେବା ନା ଆଉ ଭାଗବତ ସେବା, ବିଗ୍ରହ ସେବା, ଆମର ସବୁ ସେବା ଲାଗୁଛି ନା ଆଉ, ଭାଗବତ ସେବା, ନାମ ସେବା, ଭାଗବତ ପଢ଼ିବାଟା ହେଉଛି ଭାଗବତ ସେବା, ନାମ କରିବାଟା ହେଉଛି ନାମ ସେବା, ବିଗ୍ରହଙ୍କ ସେବା କରିବା ବିଗ୍ରହ ସେବା, ଯିଏ ରୋଷେଇ କରୁଛି ବୁଝୁ, ରୋଷେଇ ସେବା, ଭୋଜନଟା ପ୍ରସାଦଟାକୁ କହିଲେ ପ୍ରସାଦ ସେବା, ପ୍ରସାଦର ସେବା, ଆରେ ପ୍ରସାଦ ତ ସବୁଥିରେ ଯାଉଛି, ଏଟା ତ ଭିତରକୁ ଆସିବ, ହେଥିରେ ଏନର୍ଜି ସବୁ ଯାଉଛି, ଏଟା ତୁ ତ ଭୋଜନ କଲ, ଏଟା ସେବା ବୋଲି କହିଲି। ସେବା ମାନେ କ'ଣ? ସେବା ଯେତେବେଳେ କରାଯାଉଛି ସେଠି କ'ଣ କରାହଉଛି? କୃଷ୍ଣଙ୍କ ପ୍ରୀତିବିଧାନ ପାଇଁ। ପ୍ରସାଦ ପାଇଲା ବେଳେ କ'ଣ କୃଷ୍ଣ ପ୍ରୀତିବିଧାନ ପାଇଁ ଆମେ କରୁଛୁ? ଆମର ତ ଖୁସି, ଏଇଟା ଏଇ ଆଇଟମ୍ଟା ଭଲ ଲାଗୁଛି, ଏଇଟା ଏଇଟା ଆଣ, ଏଇଟା କରିବା, ଏଇଟା ଖାଇବା, ଏଟା ସେଠି ତ ଆସିଲା। ବହୁତ ହାୟର କନସିୟସ ନା ଏଇଟା, ବହୁତ ଉଚ୍ଚ ଚେତନାର ଜିନିଷ। ପ୍ରସାଦ ସେବା କରିତ ହୟ ସକଲ ପ୍ରପଞ୍ଚ, ସବୁ ପ୍ରପଞ୍ଚକୁ ତୁମେ ଜୟ କରୁନୁ ଖାଲି ପ୍ରସାଦ ପାଇବ, ତା ଆମକୁ ରୋଗ କାହିଁକି କହୁଛି? ସବୁବେଳେ ମୁଁ ସେ ଯୋଉ କହୁଥିଲି, ବଡ଼ ବଡ଼ ଅଫିସର ମାନେ ରହିଛନ୍ତି, ସେମାନେ ସବୁ ଗାଇଡ କରିକି ପୁରା ଚେକ୍ ଆଣ୍ଡ ବାଲାନ୍ସ କରୁଛନ୍ତି ତାଙ୍କ କମ୍ପାନୀ ମାନଙ୍କର, ଗଭର୍ଣ୍ଣମେଣ୍ଟର। ସେଭଳିଆ ଜଣେ ବ୍ୟକ୍ତିକୁ ସବୁବେଳେ ନିଜକୁ ନିଜେ ଗୁରୁ ବୈଷ୍ଣବଙ୍କ ସହିତ ତାଙ୍କର ଉପଦେଶ, ନିଜକୁ ଚେକ୍ ଆଣ୍ଡ ବାଲାନ୍ସ କରିବାକୁ ପଡିବ, ନହେଲେ ଦେହଟା ମାଡ଼ି ବସିବ ତୁମକୁ। ଏତିକି ମନେ ରଖିଥିବ, ତୁମେ ବ୍ରହ୍ମଚାରୀ ହୁଅ, ଗୃହସ୍ଥ ହୁଅ, ସନ୍ନ୍ୟାସ ହୁଅ, କିଏ ହୁଅ, ଦେହ ତୁମ ପଛରେ ଅଛି। ଆଉ ଅନାଦି କାଳରୁ ଏ ଦେହ, ଏଇ ଇନ୍ଦ୍ରିୟ ମାନେ ମନ ମାନେ ଦେହ ସହିତ ବିଷୟକୁ ଭୋଗ କରି ଭୋଗ କରିକି ଆସିଛନ୍ତି, ଟାଣିକି ନେଇ ପଳେଇବେ। ସେଥିପାଇଁ ସେ ଗୋଟେ ପଦ ଲେଖିଦେଲେ, ସେ ପଦରେ ତୁମେ ବୁଝ ଭକ୍ତିନ ଠାକୁର। ପ୍ରସାଦ ପାଇଲା ବେଳେ ସେଥିପାଇଁ କହିଲେ ଶରୀର ବିଦ୍ୟା ଜାଲ, ପ୍ରସାଦ ପାଇଲା ବେଳେ ଏଇ ମନ୍ତ୍ରଟା ବୁଲା ହଉଛି ନା, ଶରୀର ବିଦ୍ୟା ଜାଲ, ପାଇବା କ'ଣ? ପ୍ରସାଦ। ଦେଖ କେମିତି କେମିତି ଟର୍ମ ଯୋଡ଼ିଛନ୍ତି ଆଚାର୍ଯ୍ୟମାନେ, ମହାପ୍ରସାଦ ଗୋବିନ୍ଦେ ନମ ବ୍ରହ୍ମଣି ବୈଷ୍ଣବ ସର୍ବନ୍ୟମତାମ୍ରାଜନ ବିଶ୍ୱାସ ନୈବ ଜାୟତେ, ପାଉଛେ ପ୍ରସାଦ। ପ୍ରସାଦର ଗ୍ଲୋରିଫିକେସନ ହେଡ଼ିକ ପ୍ରସାଦ ମନ୍ତ୍ର, ଯେମିତି ଅଲଗା ସବୁ ସମ୍ପ୍ରଦାୟର ଅଛି, ସବୁ ପ୍ରସାଦ କଥା ସବୁ କହିବା ଦରକାର ଥିଲା। ପ୍ରସାଦ ପାଇଲେ ଏହା ହବ, ପ୍ରସାଦ ପାଇଲେ ତାହା ହବ, ଯେଉଁ ଜଗନ୍ନାଥଙ୍କ ପ୍ରସାଦ ଯେମିତି ମହିମା, ସେଗୁଡ଼ା ତ କହା ଆମର କଥାନ୍ତା, ଆମକୁ କସସ କରାହଉଛି। ଇଏ କ'ଣ ପ୍ରସାଦ ତୁମେ ପାଉଛ? ଅବିଶ୍ୱାସ କରିବନି, ଯା ସ୍ୱଳ୍ପ ପୁଣ୍ୟ ସେ ବିଶ୍ୱାସ କରିବନି। ଆଉ ଶରୀର ଅବିଦ୍ୟା ଜାଲ ଜଡ଼େନ୍ଦ୍ରିୟ ତାହିଁ କାଲ, ଏ ଶରୀର ଯୋଉଟା ଅବିଦ୍ୟା ଜାଲ, ଇନ୍ଦ୍ରିୟ ହଉଛି ତା ଦ୍ୱାରା କାଳ, ତାହେଲେ ଭୋଗ ପାଇଁ ନିବାରଣ ଜୀବ ଭେଲ ବିଶ୍ୱାସ ଆଗରେ, ଜୀବ ବିଶ୍ୱାସ ଆଗରେ ପଡ଼ିଗଲା, ତାର ମଧ୍ୟ ଜିହ୍ୱାତି, ଜିହ୍ୱା ଦ୍ୱାରା ଖାଉଛେ ନା, ଟେଷ୍ଟ କରିବ, ସେ କହିଦିଆ ସମସ୍ତେ ଲୋଭମୟ ସୁଦୂରମତୀ, ଭାରି ବି କେୟାରଫୁଲ, କିଏ ତାକୁ ଜୟ କରିପାରନ୍ତିନି, ଭାରି ସୁଦୂରମତୀ, ସିଏ ତାକୁ ଜୟ କରିକି ପାରିବେନି। କୃଷ୍ଣ ବଡ ଦୟାମୟ କରିବାରେ ଜିହ୍ୱା ସୁପ୍ରସାଦ ଅର୍ଣ୍ଣ ଦିଲ ଭାଇ, ଏଇଟା ହେଲା ପ୍ରସାଦ ସେବା, ଏଇଟା କୃଷ୍ଣ ଦେଇଛନ୍ତି ତାଙ୍କ ଉଚ୍ଚିଷ୍ଟ। ଏ ଅର୍ଣ୍ଣ ଡାଲି ସବଜି ଦେଲା ବେଳେ ଦେଖିଲା ବେଳେ କିଏ କହୁଛି କୃଷ୍ଣ ଦେଇଛନ୍ତି ବୋଲି? କିଏ କହୁଛି କୃଷ୍ଣ ଦେଇଛନ୍ତି? ଏଇଟା ଭଗବାନଙ୍କ, ଭଗବାନ ପାଇଛନ୍ତି ବୋଲି ଏଇଟା ଅଛି? ଏଇ ସି କର୍ମକାଣ୍ଡ ଯେମିତି ଆମର ଭୋଗ ଲାଗିଲା କି ରେ, ଆରେ ଆଣ ଆଣ, ସିଏ ବହୁତ ଉନ୍ନତ ଚେତନା, ସିଏ କ'ଣ ଏଇ କଥାଟା କାହିଁକି ପଡ଼ିଛି ନା? ଶରୀରଟା ଗୋଟେ ବହୁତ ବଡ଼ ବାଧକ, ଏଇଟା ହଠାତ୍ ଆସିବନି, ଆମେ ଡିସ୍କସନ୍ କଲେ ବି ଆସିବନି। ଚେତନ ଯେତେବେଳେ ଜଣେ ଉନ୍ନତ ସ୍ତର ବୁଝିବ, ତାକୁ ସେ ପ୍ରସାଦ ଜ୍ଞାନ ଆସିବ, ସବୁ ଜିନିଷ ଆସିବ, ଏଇଟା ସେବା ସବୁ ଜ୍ଞାନ ହବ। ସେଥିପାଇଁ ଭଗବାନ ବାରମ୍ବାର ବିଭିନ୍ନ ଦାର୍ଶନିକ ବିଭିନ୍ନ ଦୃଷ୍ଟିକୋଣରୁ ଅର୍ଜୁନଙ୍କୁ ବୁଝାଉଛନ୍ତି, ଶରୀର ଉପରେ ତୁମେ ଇମ୍ପୋର୍ଟାନ୍ସ ଦିଅନି, ଶରୀର ପାଇଁ ତୁମେ ଜୀବାତ୍ମାର କାର୍ଯ୍ୟରେ ବାଧକ ସାଧକ ବାଧକ ହୁଅନି। ତୁମେ ବର୍ତ୍ତମାନ ଶରୀର ପାଇଁ କହୁଛ, ତୁମ ଶରୀର ସୁଖ ପାଇଁ ତୁମେ ପିତାମହ ଭୀଷ୍ମ ଆଉ ଦ୍ରୋଣାଚାର୍ଯ୍ୟ ଏମାନଙ୍କୁ କୃପାଚାର୍ଯ୍ୟ ମାନଙ୍କୁ ମାରିବନି, ବାଧକ ହବ ଜୀବାତ୍ମାର, ତୁମ ଧର୍ମଚ୍ୟୁତ ହବ, ଧର୍ମ କ୍ଷେତ୍ର ଧର୍ମଚ୍ୟୁତ ହେଲ, ଆଉ ସେମିତି ସିଏ ତ ମରିବେ ନିଶ୍ଚିତ। ତୁମେ ତ ଦେହଟାକୁ ଦେଖୁଛ ନା, ପିତାମହ ଭୀଷ୍ମଙ୍କର ଆତ୍ମାଟାକୁ ଦେଖୁଛ କି? ତୁମେ ତ ଆତ୍ମଦୃଷ୍ଟିରୁ କନସିଡର କରୁନ, ତୁମେ ଦେହ ଦୃଷ୍ଟିରୁ କନସିଡର କରୁଛ, ଯେ ଆତ୍ମଦୃଷ୍ଟିରୁ ତୁମେ କନସିଡର କରନ୍ତ, ବିଚାର କରନ୍ତ, ତାହେଲେ ସେ ଜଣେ ଆତ୍ମା, ପିତାମହ ଭୀଷ୍ମଙ୍କର ମୃତ୍ୟୁ ହବ କି? ଦେହଟା ମୃତ୍ୟୁ ହେଇଗଲା, ଆଉ ଗୋଟେ ଶରୀର ପାଇବେ, ତୁମେ ଦେହଟାକୁ ଦେଖୁଛ, ସେ ଦେହଟା ନିଶ୍ଚିତ ବିନାଶ ହବ, ଆଉ ତୁମର ବି ଧର୍ମ ଯିବ। ଭଗବାନଙ୍କର ଇଣ୍ଡିକେଟେସନ ହେଲା ଦୁଇଟା ଜିନିଷ, ତୁମେ ଯଦି ମୋ କଥାଟା ନ ମାନିବ, ପିତାମହ ଭୀଷ୍ମଙ୍କୁ ତୁମେ ବଞ୍ଚେଇ ପାରିବନି, ସେ ତାଙ୍କ ମୃତ୍ୟୁଟା ହବ ଯୋଉ ଦିନ ହେଲେ, ସେ ତ ମୃତ୍ୟୁ ହେଇଗଲାଣି, ସେ ମୋର ମୃତ୍ୟୁବରଣ କରିବେ, ସିଏ ମରିଯିବେ, କିନ୍ତୁ ତୁମ ଧର୍ମରୁ ତୁମେ ବିନାଶ। ଆଉ ତୁମର ଏଇଟା କାହିଁକି କହୁଛ ନା, ତୁମେ ଶରୀରଟାକୁ ଦେଖୁଛ, ତୁମେ ଜୀବାତ୍ମାକୁ ଦେଖୁନ, ଆଉ ଶରୀରଟାକୁ ତୁମେ ଯେତେବେଳେ ଇଣ୍ଡିକେସନ କରିବ, ଜୀବ ସବୁବେଳେ ଧର୍ମରୁ ବିଚ୍ୟୁତ ହୁଏ ଶରୀର ପାଇଁ। ଏ ହେଉଛି ଏ ଅଧ୍ୟାୟର ଗୋଟେ ମ୍ୟାନ୍ ପଏଣ୍ଟ, ଜୀବ ଯେତେବେଳେ ବିଚ୍ୟୁତ ହେଉଛି କୋଉ ଜିନିଷ ପାଇଁ, ମାନେ ସ୍ୱଧର୍ମରୁ ଭଜନରୁ, ତା ଶରୀରଟା ତାର ଗୋଟେ ବାଧକ ଥିବ, ଶରୀର ପ୍ରତି ଯେତେ ଆସକ୍ତି ରହିବ, ଆଉ ଏତେ କାହିଁକି ଆଉ ରେଷ୍ଟ୍ରିକ୍ସନ କରାହଉଛି ସାଧୁମାନଙ୍କୁ, ଗୃହସ୍ଥ ମାନଙ୍କୁ ଏତେ କାହିଁକି ଏତେ ତାଙ୍କୁ ସବୁବେଳେ ପୁଶ୍ କରାହଉଛି, ମନ୍ଦିରକୁ ଯାଅ ମନ୍ଦିରକୁ ଯାଅ ମନ୍ଦିରକୁ ଯାଅ, କାହିଁ ସବୁବେଳେ ରହିଲା ମାନେ ଘରେ ତାଙ୍କର ସବୁବେଳେ ଆସକ୍ତି ରହିବ, ହେ ପୁଅଟା ଏମିତି କଲା ଝିଅଟା ଏମିତି କଲା ଘରେ କଣ ହେଇଛି ଏଇଟା ଏମିତି ହେଇଗଲାଣି, ସବୁବେଳେ ତାର ସେ ଘର 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 ସେ ଏଣ୍ଡୁ ଯେମିତି ସେ ଯୁଦା ଭିତରେ ବୁଲୁଥିବ, ଘରେ ଯିଏ ରହିବ ମାନେ ତା ମୁଣ୍ଡ ସେ ନା କଣ ଭାବିଲେ ହଉ ନାଇଁ, ହେଡ଼େ ପେଟେ ଭାଙ୍ଗିଗଲା, ଏଠି ଟେପ ଭାଙ୍ଗିଗଲା, ଏଠି ଏମିତି ହେଲା, ଏ ଘରଟା ଏମିତି ହେଇଗଲା, ଏ ଗାଈ ଏମିତି ହେଲା। ସେଥିପାଇଁ ଗୁରୁଦେବ ସେ ତାଙ୍କର ପୁରୁଣା ଭାଷା ତାଙ୍କର ସବୁ ଓଡ଼ିଆ ଭାଷାରେ ସେ ସବୁ କହନ୍ତି ଯେ ବ୍ରହ୍ମଚାରୀମାନେ ଯେ କେବଳ ତ୍ୟାଗୀମାନେ ଯେ କେବଳ ଗୁରୁ ଗୁରୁ ଗୃହରେ ରହିବେ, ଗୃହସ୍ଥମାନେ କ'ଣ ତାଙ୍କର ପିଲାଛୁଆ ନେଇକି ସଂସାର ଭିତରେ ବୁଡ଼ିକି ରହିବେ, ସେଥିପାଇଁ ସେମାନଙ୍କ ପାଇଁ ଉତ୍ସବ କରାହଉଛି। ସେମାନଙ୍କୁ ସେମାନେ ଗୁରୁଗୃହକୁ ଆସିବେ, ଭଗବାନଙ୍କର ଉତ୍ସବ ଦର୍ଶନ କରିବେ, ଶିବିଗ୍ରହଙ୍କୁ ଦର୍ଶନ କରିବେ, ନୃତ୍ୟ କୀର୍ତ୍ତନ କରିବେ, ପ୍ରସାଦ ପାଇବେ, ୟାଦ୍ୱାରା ତାଙ୍କ ସଂସାର ଆସକ୍ତିଟା ଯିବ। ଆଉ ସିଏ ଯଦି ଗୃହସ୍ଥ ସବୁବେଳେ ଘରେ ରହିବ ସେ ଗୃହମେଦି ହେଇଯିବ, ସିଏ ମାଳା ହରେକୃଷ୍ଣ ହରେକୃଷ୍ଣ କରୁଥିବ କୁଆଡ଼େ ଗଲୁ ରେ ନାତି ଆଇଡିଆ ଆଇଡିଆ ଆଉ ତାପରେ ସେ ହରେକୃଷ୍ଣ ହରେକୃଷ୍ଣ ଟିଭିଟା ରଖିଥିବ, ଛୁଆଗୁଡ଼ା ସବୁ କହୁଛନ୍ତି ଆଉ ଛୋଟ ଛୁଆମାନେ କହୁଛନ୍ତି, ଯାହା ଘରକୁ ଗଲାବେଳକୁ ଟିଭି ଥୁଆ ହେଇଥିବ, ମୁଁ ପଚାରି ଛୁଆଙ୍କୁ ଏଇ ଏ ଟିଭି କିଏ ଦେଖୁଛି, ନା ଆମେ ସମୟ ଦେଖୁଛୁ, କ'ଣ ଦେଖୁଛ, ଏ କ'ଣ ଏଇଟା ହେଉଛି ସିରିଏଲ ଦେଖୁଛୁ, ଏଇଟା ଦେଖୁଛୁ, ସେ ତା ଅପମାନ ଥିବ ପଚାରି ବୁଝିଦିଏ ଆଚ୍ଛା ଏସବୁ ଦେଖୁଛନ୍ତି ଆଉ ସବୁ ସବୁ ସିରିଏଲ ଦେଖିବେ, ସେ ନ୍ୟୁଜ୍ ଦେଖିବେ, ଘଣ୍ଟା ଘଣ୍ଟା କ୍ରିକେଟ୍ ଖେଳ ଦେଖିବେ, ଆଉ ଘରେ ରହିଲେ ତ ସେୟା କରିବେ ଆଉ, ତୁମର ସମୟ ଅଛି ଆଉ ତୁମେ ଆଉ ତୁମେ ଆଉ ପୁଣି ପୁଣି ବନ୍ଧନ ସେ ଦେହ ଇଏରେ ପଡ଼ିଯିବ ଆଉ। ସେଥିପାଇଁ ଗୁରୁଦେବ ସେ କଥା କୁହନ୍ତି, ତାଙ୍କୁ ବାରମ୍ବାର ଆଶ୍ରମକୁ ଡକା ହବ, ଆଶ୍ରମକୁ ଆସ, ସେବା କର, ଭଗବାନଙ୍କର ଉତ୍ସବ ଦର୍ଶନ କର, ସେ ବିରହ ଦର୍ଶନ କର, ପ୍ରସାଦ, କାରଣ ଏଦ୍ୱାରା ତାଙ୍କ ଆସକ୍ତିଟା କଟିବ, ନହେଲେ ତାଙ୍କ ସବୁବେଳେ ଆସକ୍ତି ଲାଗିବ। ଏଟା ତ ସାଧାରଣ କଥା, ଆମେ ତ୍ୟାଗୀ ହେଇଯାଉ ଆମେ ସଂସାର ଦେଲୁ ଆମେ ସେମିତି, ଏଇଟା ତୁମର ତ ଗୋଟେ ଦେହର ଧର୍ମଟା ଆଉ, ତୁମକୁ ଗୋଟେ ଛୋଟ ପିଲାଟା ଭଲ ଲାଗୁନି, କାହାର ଛୁଆଟା ହଉ ନା କ'ଣ ଭାବିଲୁ, ଛୋଟ ଛୁଆଟା ଯାକୁ ଦେଖୁଛୁ ଭଲ ଲାଗୁନି, କ'ଣ କହୁଛ କେଉଁଠି କେଉଁଠି ତୁମ ଘର କିରି, ସେ କାହାର ଛୁଆଟା ତୁମକୁ ଭଲ ଲାଗୁଛି, ଆଉ ତୁମ ନାତି କିନ୍ତୁ ଭଲ ଲାଗିବନି, ତୁମ ପୁଅଟା କିନ୍ତୁ ଭଲ, ତୁମ ପାଖରୁ ତୁମେ କହୁଛ ଆରେ ଛୋଟ ମୋ ଛୁଆଟା ମୁଁ ତାକୁ ଜନ୍ମ ଦେଇଛି, କହୁନି ବାପ ମୁଁ ଜନ୍ମ ଦେଇଥିଲି ମୁଁ ମୋର ଉତ୍ତର ଦେଉଛୁ, ସେ କହିବ ଆଉ ଭୁଲିଯିବ ସିଏ, ଆଉ ପାଠ ପଢିବ ତୁମେ, ମୁଁ ଛାଡ଼ିଦେବି ଘର, ମୁଁ ଏହା କରିଦେବି ତାହା କରିଦେବି, ତୁମେ ଯାହା ସବୁ ଛାଡ଼ିଦେବ ମୁଣ୍ଡରୁ ଛାଡ଼ିଦେବ ଏତେ ଶୀଘ୍ର। ସେଠି ଚକ୍ରବାଦ ଦେଖିବ ତାଙ୍କ ଟୀକାରେ, କେହି ବି ଜଣେ ସାଧୁଙ୍କର କୃପା ବିନା ସଂସାରର ଆସକ୍ତି କାଟିପାରିବନି, କଥମ ବ୍ରିୟାୟା ଅନୁକମ୍ପିତାୟା ସଙ୍ଗମ ରହସ୍ୟ ରୁଚିରା, ସେ ସେଇ ଶ୍ଳୋକର ଲାଷ୍ଟ ଚକ୍ରବାଦ ଲେଖିଛନ୍ତି, କୋ ଗୃହ ସେ ପୁମାନ ଶକ୍ତ ବିଷୟ ଜିତେନ୍ଦ୍ରିୟ, ସେ ଶ୍ଳୋକରେ ଚକ୍ରବାଦ ଟୀକା ଲେଖିଲେ, ତା ଆଖି ଖୋଲିଦେଇଛନ୍ତି ନା ଚକ୍ରବାଦ ଟୀକା ପଡ଼ିକି ଆଖି ଖୋଲି ଯାଇଛି ଭାଗବତରେ, ସେ ଜଣେ ଆଚାର୍ଯ୍ୟ ଆଖି ଖୋଲିଦେଇଛନ୍ତି ଏ ଭାଗବତର, ଆଚାର୍ଯ୍ୟ ଜଣେ ସବୁ ରଚନା କରିଛନ୍ତି କିନ୍ତୁ ଭକ୍ତି ପରା ଅର୍ଥକୁ ଏତେ ସୁନ୍ଦର ଭାବରେ ସେ ଲେଖିଛନ୍ତି, କିଏ ସେ ଗୃହସ୍ଥ ଯେମିତି ଘର ଛାଡ଼ିଦେବ, ସେଗୁଡ଼ିକ କହୁଛନ୍ତି ସେ ଘର ଛାଡ଼ି ପଳେଇ ଆଇଲେ ବି ତାର ସବୁବେଳେ ମନରେ ପଡ଼ିବ, ଶିଶୁ କଳା କ୍ଷଣାମ କଳ ଛୋଟ ପିଲାର ଯୋଉ ଟିକ ଟିକ କଥା ବାପା ମାମା ସେଟା ତାର ମନରେ ପଡ଼ିବ। ଆଉ ସଙ୍ଗମ ରହସ୍ୟ ରୁଚିରାସ, ସ୍ତ୍ରୀ ଯେମିତି ଥଟ୍ଟା ହଉଥିଲା ଏକାନ୍ତରେ ବସିକି ସ୍ତ୍ରୀଙ୍କ ସହିତ ଯୋଉ କଥାବାର୍ତ୍ତା କରୁଥିଲା, ସେଟା ତା ମୁଣ୍ଡରେ ସବୁ ଅଛି, ଭାଗ୍ୟ ତୁମେ ବିଶ୍ୱାସ କରିବ ସଂସାର ଆଗ ବିଶ୍ୱାସ କରିବୁ ସେଟା ରହିବ, ତାର କହିଲେ ତାର ଭାଗ୍ୟ କେମିତି ଛାଡ଼ିବ, ସେଠି ସେ କହୁଛନ୍ତି ଚକ୍ରଦ୍ୱାର ଲେଖୁଛନ୍ତି, ଜଣେ ସାଧୁ ଯଦି ତାକୁ କେବଳ ଟାଣିକି ଘୋଷାରିକି ଆଣିବେ ସେ ଆସିପାରିବ, ସାଧୁର କେବଳ କୃପାର ସେ ଆସିପାରିବ, ଲାଗିଯିବ ଆଉ ତୁମର କେହି ନଥିଲେ ତୁମେ ଧରମ ପୁଅ କରୁନାହାନ୍ତି ବାବୁ ଲେବୁ, ଧରମ ପୁଅ କରିଦେବେ ଦେହଟା ଦେଖୁନା କେମିତିକା, କାରଣ ଗୋଟେ ଜୀବନ ଗୋଟେ ତାର ସବୁବେଳେ ଗୋଟେ ସମ୍ବନ୍ଧଟା ଦରକାର, ସମ୍ବନ୍ଧଟା ତ କୃଷ୍ଣ ସାଙ୍ଗରେ ହେଇପାରୁନି, ଧରମ ପୁଅ ଧରମ ଭାଇ ଧରମ ଭଉଣୀ ସବୁ ଧରମ ଲାଗେ, ସବୁ ଧରମ ଲାଗୁଛି ନା ଆଉ କ'ଣ କରିବେ, ସେ ତାଙ୍କ ସବୁ ସୁଖ ମିଳିଲେ ସଙ୍ଗାତ ବସିବା, କୃଷ୍ଣ ସାଙ୍ଗରେ ସମ୍ବନ୍ଧ ରଖିପାରୁନି ଆଉ ସେ ଯୁଆଡ଼େ ଲଗେଇବ ଆଉ ପାରିବନି କିଛି, ତା ଅଟକେଇ ପାରିବନି, ଭାରି କଷ୍ଟ ନା ଏ ଜିନିଷଟା। ଆମ ଆଚାର୍ଯ୍ୟମାନେ ସବୁ ନିୟମଟା ଦେଲେ ସର୍ବଚେତନାଟାକୁ, କିନ୍ତୁ କେମିତି ହବ, ଆଉ ଏଥିପାଇଁ ଦୁଇଟା ଜିନିଷ ରହିଛି, କାମନାଟା ଗୋଟେ ଗ୍ରସ୍ ଗୋଟେ ସଟଲ, ମାନେ ବାହାରେ ଗୋଟେ କାମନା ରହିଲା ଖାଇବା ପିଇବା ବୁଲିବା ବିଷୟ ଲାଳସା, ଏଇଟା ଗୋଟେ ବାହାରେ ରହିଯାଉଛି, ଆଉ ଭିତରେ ଗୋଟେ କ'ଣ ତୁମେ ଛାଡ଼ିଦେଲେ ବି ଭିତରେ ଗୋଟେ ବାସନା ରହୁଛି, କାହିଁ ବାସନାଟା ରହୁଛି, ସେଟା ଏବେ ଏଇ ଜନ୍ମର ନ ହେଇପାରେ, ସେଟା ପୂର୍ବ ଜନ୍ମର ହି ସଂସ୍କାରଟା, ପୂର୍ବ ଜନ୍ମର ସଂସ୍କାର, ଚିତ୍ତର ବୃତ୍ତିଟା ତାଙ୍କ ପଳେଇଛି ନା କ'ଣ ପଳେଇବେ? ଏ ତୁମେ ଗୋଟେ ଦେଖୁ ନା, ତୁମେ ଗୋଟେ ଗୋଟେ ଜାଗାଟାକୁ ଗୋଟେ ଲୋକଟାକୁ ଘୃଣା କରୁଛ, ତା ଭଲ ପାଉନ, ଏଇ ଜନ୍ମରେ ତୁମେ ଗୋଟେ ଲୋକଟାକୁ ଭଲ ପାଉନ, ତୁମେ 100 ବର୍ଷ ଚାଲିଗଲେ, ତୁମେ ବୁଢ଼ା ହେଇଗଲେ, ସେ ଲୋକଟାକୁ ଦେଖିଲେ ତା ନାକ ଟେକିବ? ସେଟା କେବେ କ'ଣ ସେ କହିଦେଇଥିଲା ତୁମର କେଉଁଠି କ'ଣ ହେଇଥିଲା? 50 ବର୍ଷ ପର୍ଯ୍ୟନ୍ତ ଚିତ୍ତବୃତ୍ତି, ଚିତ୍ତବୃତ୍ତିଟା କ'ଣ ବୁଝୁ ନା ଏଇଟା ନା କ'ଣ ଭାବିଲୁ? ଯା ସାଙ୍ଗେ ଝଗଡ଼ା କରିଦେଉଛ, ଗୋଟେ ଝଗଡ଼ା ଗୋଟେ ହେଇଯାଉଛି, ଆଉ ତା ମୁହଁକୁ ନେଉଛ, ତା କଥା ଶୁଣିଲା ବେଳକୁ ଆଉ ଚିତ୍ତବୃତ୍ତିରେ କିଛି ତାକୁ ତା କଥା ଶୁଣିଲା ତମ କାନ ନାକ ସବୁ ବନ୍ଦ ହେଇଯାଉଛି। ଗୋଟେ ମଣିଷର ଚିତ୍ତବୃତ୍ତିଟା ଏମିତିକା, ସେ ଚିତ୍ତବୃତ୍ତିରେ ଦୁଇଟା ଜିନିଷ ରୁହେ। ଏ ସ୍ୱରଟା କାଳ କାହିଁକି? ଏଥିପାଇଁ କାଳ ନା, ଆଉ ବିଷୟଟାକୁ ଭୋଗିଦେଲେ ତା ଦେହରେ ଆସକ୍ତିରେ ଆସିଗଲା, ଭୋଗିଦେଲେ ନା ସେ ଆସକ୍ତିରେ ରହିଗଲା ଚିତ୍ତବୃତ୍ତିରେ, ରାଗଟା ରହିଲା, ଏଟାକୁ ରାଗ କୁହାଯାଏ ସଂସ୍କୃତରେ। ଆଉ ଯାହାକୁ ଦ୍ୱେଷ କଲ, ଯାହା ସାଙ୍ଗେ ଶତ୍ରୁତା କଲ, ସେଟା ବି ରହିଗଲା। ଆଉ ଏଇଟା ତ ରହିଛି, ଆଉ ଏଇ ସଂସ୍କାର ଗୁଡ଼ାକ ରହିଛି, ଆଉ ତୁମକୁ ଛାଡ଼ିଦେବେ କି? ସେ ଆଗକୁ ବାଟ ଛାଡ଼ୁନି। ସେଥିପାଇଁ ଦୁଇଟା ବାସନା ରହିଲା, ଦୁଇଟା ଦୁଇ ପ୍ରକାର ଜିନିଷ ରହିଲା, ଗୋଟେ ହେଉଛି ବିଷୟ ବାସନାଟା ବାହାରେ, ସେଟା ଧରିଦେବ, ସ୍ତ୍ରୀ ପୁତ୍ର କନ୍ୟା ଧନ ଏସବୁ ତ ବାହାରେ ଧରା ପଡ଼ିଯାଉଛି, ଆଉ ଗୋଟେ ଭିତରେ ସେଟା କ'ଣ ବାସନାଟା, ସେଟା ଗୋଟେ ଏଭଳି ତୁମର ଇଚ୍ଛା ନଥିଲେ ସେ ବାସନାଟା ଆସି। ସେଥିପାଇଁ ସେ ଲେଖିଲେ ନା, ଆଉ ଆର୍ କବେ ନିତାଇ ଚନ୍ଦ୍ର କରୁଣା ହେବେ ସଂସାର ବାସନା ଆମର କବେ ତୁଚ୍ଛ, କୃପା ନହେଲେ ବାସନାଟା ଯିବନି। ଭଜନଟା କ'ଣ ଛୋଟିଆ ଜିନିଷ ନା କ'ଣ? ବାହାରେ ଛାଡ଼ିଦେଲେ କ'ଣ ଭିତରେ ପୁଣି ବାସନାଟା ରହିଲା? ଆଉ ସେ ବାସନା କ'ଣ? ସେ ବାସନା କେତେବେଳେ ଗୋଟେ ଭଜନ କରିବା ପାଇଁ ପ୍ରେରଣା ତୁମକୁ ଦେବନି, କୁସଂସ୍କାରଟା ନା ଦେବନି, ଏଟା କ'ଣ କରାହବ ପୁଣି ତାକୁ? ସେଥିପାଇଁ ତାକୁ ସପ୍ତମ ସ୍କନ୍ଦରେ ଉତ୍ତିରେ ଲେଖିଲେ, ଉତ୍ତି ଆଉ କ'ଣ, ସପ୍ତମ ସ୍କନ୍ଦରେ ଉତ୍ତି ବାସନା ବକ୍ଷ ତତ୍ କର୍ମ ଅନୁସାରତଃ ସିଦ୍ଧ ସମୟ ଲେଖିଲେ, ଉତ୍ତିଟା ହେଉଛି ବାସନା, ସପ୍ତମ ସ୍କନ୍ଦରେ ଗୋଟେ ବାସନାଟା ଦିଆ, ସପ୍ତମ ସ୍କନ୍ଦଟା ଟୋଟାଲ ସପ୍ତମ ସ୍କନ୍ଦର ସାର ହେଲା ଉତ୍ତି, 10 ଲକ୍ଷଣ ତା ଉତ୍ତି କୁହାଗଲା, ଉତ୍ତି ମାନେ ବାସନା, ତତ୍ତତ୍ କର୍ମ ଅନୁସାର ପୂର୍ବର କର୍ମ ହିସାବରେ ତାର ବାସନା ଆସିଛି। ଶୁଭା ଅଶୁଭା ଚେତି ଦ୍ୱିବିଧ ହେତୁ ଭେଦ କା, ଶୁଭା ମହତ କୋପାତ ଅଶୁଭା ମହତ କୋପାତ, ବୈକୁଣ୍ଠ ଦ୍ୱାର ବସୌତୋପି ହି ଚତୁର୍ଷ ପୂର୍ବେ ଚତୁର୍ଷନା କଷାପାତ। ଚକ୍ରବ୍ରତଙ୍କର ତାଙ୍କର କମେଣ୍ଟ୍ରି, ଶୁଭ ଅଶୁଭ ଦୁଇ ପ୍ରକାର ବାସନା, ମହତର କୃପା ହେଲେ କାହିଁକି କୃପା କୁହାହଉଛି, କାହିଁକି ପରମ୍ପରା ଆଚାର୍ଯ୍ୟ କଥା କୁହାହଉଛି, ଏଗୁଡ଼ା ତ କି ତା ତତ୍ତ୍ୱକୁ ପାଉନା, ଏଗୁଡ଼ା ସବୁ ରିଲେଟେଡ଼ ହେଇକି ଭାଗବତ ସହିତ ଅଛି। ଆଉ ମୋଟା ବୁଦ୍ଧିଆ ସବୁ ଇଏ କ'ଣ ଧରିପାରିବେ? ଏଇଟା ସବୁ ଭାଗବତ ସହିତ ରିଲେଟେଡ଼ ହେଇକି ରହିଛି ନା, ପରମ୍ପରା କଥା କାହିଁକି ବାରମ୍ବାର କୁହାହଉଛି, କାହିଁକି ପ୍ରିଭିୟସ୍ ଆଚାର୍ଯ୍ୟମାନଙ୍କ କଥା କୁହାହଉଛି, କାହିଁକି ଗୁରୁବର୍ଗ କଥା କୁହାହଉଛି? ଏବେ ସେ ଲୋକ କହୁଛନ୍ତି କ'ଣ ଗୁରୁ ଗୁରୁ ଦରକାର, କ'ଣ ତ ଆମେ ତ ଭଗବାନଙ୍କ ନାମ ବୋଲି, ଆରେ ବୋକା ଏଇଟା ଏଠି ଭାଗବତରେ ତୁମେ ଦେଖୁ ନା, ତ ତୁମର ବାସନାଟା ତ ଆସୁନି ଭଗବାନ ପାଇବାର ବାସନା, କେତେ କଥା କହୁଛ, କେତେ ଗପୁଛ, କେତେ କ'ଣ ଚିନ୍ତା କରୁଛ, ଭଗବାନ ଚିନ୍ତା କରୁ, ହେ ମୁଣ୍ଡ ପ୍ରଭୁଙ୍କୁ ଚିନ୍ତା କରୁନି, କାହିଁକି ହଉନି? କ'ଣ ଖାଇଲେ କ'ଣ ଔଷଧ ଅଛି, ବା କ'ଣ କଲେ ମନଟା କୃଷ୍ଣଙ୍କୁ ଚିନ୍ତା କରିବ, କହିଲ ଦେଖିବା ବାପା। ସେଥିପାଇଁ କୁହାଯାଉଛି ବାରମ୍ବାର ଆଚାର୍ଯ୍ୟମାନଙ୍କୁ ପ୍ରାର୍ଥନା କର, ବାରମ୍ବାର ଗୁରୁଙ୍କର ସେବା କର, ଏଟା ଲିଙ୍କ ଭାଗବତ ସହିତ ଅଛି ନା, ଆଉ ଆମର ଏଟା ଭାଗବତ ଧର୍ମ। ଆଉ ଆଜି ତତ୍ତ୍ୱ ଆଚାର୍ଯ୍ୟଙ୍କୁ ତୁ ଶୁଣିନି, ସେ ଜାଣିପାରିବନି ଜିନିଷ, ମୁଁ ଭଜନ କରିବି, ମୁଁ ବୃନ୍ଦାବନ ପଡ଼ିବି, କେଉଁଠି ଯାଉନୁ ବାପା, ଯା କୁଆଡ଼େ ଯିବୁ, ଯାଉନୁ ଯୁଆଡ଼େ ତୁମେ ଯାଅ, ଚାବିକାଠି ଜଣଙ୍କ ପାଖରେ ଅଛି, ଯୁଆଡ଼େ ତୁମେ ଯାଅ ନା, ତୁମ ସଂସ୍କାର ନେଇ ତୁମ କପାଳ ନେଇକି ଯିବ ନା, ଆଉ ଗୁରୁଦେବ କୁହନ୍ତି ଯୁଆଡ଼େ ନେଇଯିବୁ ତୋ କପାଳ ନେଇକି ଯିବୁ ବାପା। ଭଜନ ଏମିତି ହୁଏ ନା, ପରମ୍ପରା ଆଚାର୍ଯ୍ୟମାନଙ୍କ ଶିକ୍ଷା ଗୁଡ଼ା ପରେ ରହିଛି, ଭାଗବତ ଶିକ୍ଷା ସହିତ ପୁରା ଯୁକ୍ତ ହେଇକି ରହିଛି, ଉଦ୍ଦିଷ୍ଟ ବାତନା ପକ୍ଷ ତତ୍କର୍ମ ଅନୁସାରଣ ଶୁଭ ଅଶୁଭ ଯେତେ ଦିବେଦା ହେତୁ ବେଦକ, ଦୁଇଟା ଶୁଭ ଗୋଟେ ଅଶୁଭ, ଯାହାର ଅଶୁଭ ବାସନା ଗୁଡ଼ାକ ରହିଛି ତାକୁ କେତେବେଳେ ବାଟ ଛାଡ଼ିବନି, ତା ବାସନାଟା ଅଶୁଭ ପୂର୍ବର ସ୍ୱୀକୃତିଟା ବେଶୀ ନାହିଁ, ସେଥିପାଇଁ ତାକୁ ଏଇଠି ସେବା ପତ୍ର ଲଗେଇ ଦେଇକି ପ୍ରଭୁ ବାସୁ ଜାଣିଛନ୍ତି ନା, ସେବାର ପତ୍ର ଲଗେଇଲେ ସ୍ୱୀକୃତିଟା ପାଇଯିବ, ଆଉ ମହତ କୃପା ଟିକେ ପାଇବ ତାର ଶୁଭ ବାସନା ଉଦୟ ହେବ। ମହତ ଅନୁକୋପାତ, ମହତ ଯଦି ଗୋଟେ କ୍ରୋଧ କରିଗଲେ ଭଲ ନ ପାଇଲେ ତ ଅଶୁଭ ବାସନା ଗୁଡ଼ାକ ସବୁ ଆସି, ବୈଷ୍ଣବବ୍ରତର କାହିଁକି ଏତେ ସିରିୟସଲି ଆମର ମାନେ କାଲକୁଲେସନ୍ କରାହଉଛି, ବୈଷ୍ଣବ ଅପରାଧ କରୁନି, ବୈଷ୍ଣବ ଅପରାଧ କରୁନି, ବୈଷ୍ଣବମାନଙ୍କ ବିଷୟରେ ଆଲୋଚନା କରୁନି, କାହିଁ ବାରମ୍ବାର କୁହାହଉଛି? ଆଉ ଏଇଟା ତ ମୋବାଇଲ ଫୋନ ହେଲେ 24 ଘଣ୍ଟା ଖାଲି ଗସିପିଂ କରୁଛନ୍ତି, ଇଏ ତାକୁ ଦେଇ ଫୋନ୍ କରିଦେ, ଇଏ ତାକୁ ଦେଇ ଫୋନ୍ କରିଦେ, ଆଗେ କହିବେ ହରେ କୃଷ୍ଣ, ପ୍ରଭୁ ହରେ କୃଷ୍ଣ ଭଲ ଅଛନ୍ତି, ଆଗେ ହରେ କୃଷ୍ଣ କହିବେ, ତାପରେ ଆରମ୍ଭ ହବ, ହରେ କୃଷ୍ଣରୁ ଆରମ୍ଭ ହବ ପ୍ରଜ୍ୱଳିତ, ପୁଣି ଶେଷକୁ ସରିବ ହରେ କୃଷ୍ଣ, ଆରମ୍ଭ ହରେ କୃଷ୍ଣ ଶେଷ ମଝିରେ କ'ଣ ଭଲ ହରେ କୃଷ୍ଣ କରୁଛ ଆଉ କଣ, ଆରମ୍ଭଟା ହରେ କୃଷ୍ଣ କହିକି ଆରମ୍ଭ କରିବ, ତାପରେ ଆରମ୍ଭ କଲ ସଂସାର କଥା, ତାପରେ ଶେଷକୁ ହରେ କୃଷ୍ଣ କହିବ, ସେ ହରେ କୃଷ୍ଣ ରହିଲା ସାକ୍ଷୀ ତୁମେ କଣ ଭଜନ କରୁଛ। ପ୍ରଜଳ ପିଞ୍ଚ ମୋବାଇଲ ଆଇଲା, ସେ ପ୍ରଜଳପ ଇଆ କଥା ତା କଥା ଇଆ କଥା ତା କଥା କୁହ ତା କଥା ଇଆ କଥା କୁହ, ଏଇଟା ଫାଲତୁ ଗୁଡ଼ା କାହିଁ ସମୟ ଗୁଡ଼ା ନଷ୍ଟ କରୁଛ, କି ଭାରି ଖଟିଲେ ତୁମର ଲାଭ ଅଛି ହେଲେ କୃଷ୍ଣଙ୍କ ପାଇଁ। ସେ ଗୋରୁଶ ବାବୁଜୀ ମହାରାଜ କହିଲା ଭଳି ଯେ ବାଇଗଣ ଗଛ ଲଗେଇଲେ ଲାଭ ଅଛି, ଜଗନ୍ନାଥ ବାବୁଜୀ ମହାରାଜଙ୍କର ଭକ୍ତ ଠାକୁର ବାଇଗଣ ଗଛର ପାଣି ଦିଅ, ତାଙ୍କୁ ଭୋଜନ କରିକି ଛାଡ଼ୁନଥିଲେ, ସେଥିପାଇଁ ଗାଁ ଗାଁ ଆମର ଜପ ଭୋଜନ କିଛି ହୁଏ ନାଇଁ ନାଇଁ, ଯା ବାଇଗଣ ଗଛର କୁକୁଡ଼ ଗଛରେ ପାଣି ଦିଅ, ଭୋଜନ ତୁ କ'ଣ କରିବୁ। ଯେତେବେଳେ ସେ ମାଳ ଧରି ତାକୁ ଯା ବାଇଗଣ ଗଛରେ ପାଣି ଦିଅ, ସେ କଦଳୀ ଗଛରେ ପାଣି ଦିଅ, ସେ ରାଗିକି ପରେ ତା ମୁଣ୍ଡ ଖରାପ, ଘର ଛାଡ଼ିକି ଆଇଲୁ ଖାଲି ବାଇଗଣ ଗଛରେ ପାଣି ଦେ କଦଳୀ ଗଛରେ ପାଣି ଦେ ଇଏ କର, ମୁଁ ଭୋଜନ କରିବି ନା କି ଭୋଜନ କରିବି ରେ ବାପା, ଆଚାର୍ଯ୍ୟ ଜାଣିଛନ୍ତି ଆଉ ଭକ୍ତିନ ଠାକୁର ଜାଣନ୍ତୁ ଜଗନ୍ନାଥ ମହାରାଜମାନଙ୍କୁ ଦେଇ। ସେ କହିଲେ ବାବା ତ ସିଦ୍ଧଭକ୍ତ, କିଏ ଜଗନ୍ନାଥ ସିଦ୍ଧଭକ୍ତ, ସିଏ ଆଉ ଭକ୍ତିମ ଠାକୁର ତ ସମ୍ମାନ ଦିଅନ୍ତି, ସେ ବଡ଼ ଅଫିସର ଥିଲେ ଆଉ ଭାରି ବିଜ୍ଞ, ପ୍ରଭୁଙ୍କ ପ୍ରଭୁଙ୍କର ନିଜ ପ୍ରେଷ୍ଠ ଲୋକ, ଦେଖିବା ପାଇଁ ସେମିତିକା ସୁନ୍ଦର ତାଙ୍କର ଇଏ। ତାଙ୍କୁ ସେ ଦୁଇ ଜଣ କହିଲେ ଆଜ୍ଞା ଆମେ ଗୁରୁଦେବ ଗୋଟେ ଭଜନ କରେଇ ଦେଉନାହାନ୍ତି ଆମକୁ, ଆଉ ଖାଲି ବାଇଗଣ ଗଛରେ ପାଣି ଦେ କଦଳୀ ଗଛରେ ପାଣି ଦେ ଇଏ କଖାରୁ ଗଛରେ ପାଣି ଦେ, କ'ଣ ଆମେ ଆଉ କ'ଣ କରିବା, ଆଉ ଆମେ ଛାଡ଼ିକି ପଳେଇଯିବୁ ୟା କରିବୁ। ସେଠି ସେ କହିଲେ ଭକ୍ତିନ ଠାକୁର, ଭକ୍ତିନ ସେ ଆଚାର୍ଯ୍ୟ ନା କିରେ ବାପା, ତୁ ଲକ୍ଷ ଲକ୍ଷ ଏଇଭଳିଆ ନାମ କଲେ ବି ତୋର ଗୋଟିଏ ଗୋଟିଏ ନାମ ବି ହବନି, ବରଂ ଏ ବାଇଗଣ ଗଛ କୁମ୍ଭୀର ଗଛରେ ପାଣି ଦେଲେ, ଏ ଯେଉଁ କଖାରୁ କୁମ୍ଭୀର କୁହନ୍ତି ବେଙ୍ଗଲ, ସେଇଟା ଯଦି ପାଣି ଦେବୁ ସେ ଫଳଟା ଯଦି କୃଷ୍ଣଙ୍କ ପାଖରେ ଲାଗିବ ହେଲେ ତୋର ଟିକେ ସ୍ୱୀକୃତି ପାଇବୁ, ତୋର ଭଜନ ନହେଲେ ଏଗୁଡ଼ା ସବୁ ନାମ ଅପରାଧ। ଭଜନ କ'ଣ କରିବ, ତୁମେ ଏସବୁ ଅଧିକାର ଗୁଡ଼ାକ ଜାଣିନାହାନ୍ତି, ତତ୍ତ୍ୱ ଗୁଡ଼ା ଜାଣିନାହାନ୍ତି, ତତ୍ତ୍ୱାଚାର୍ଯ୍ୟ ମୁଁ ଶୁଣିବାକୁ ପଡ଼ିବ ନା, ବାରମ୍ବାର ଏଗୁଡ଼ା ସବୁ ଶୁଣ, ତୁମେ ପ୍ରଭୁଙ୍କର ଗ୍ରନ୍ଥ ଗୁଡ଼ା ପଢ଼, ସିଷ୍ଟମେଟିକାଲ ସବୁ ପଢ଼, ସିଷ୍ଟମେଟିକାଲ ଶୁଣ। ମୁଁ ଜାଣିଦେଇଛି, ମୁଁ ଅଲଗା କଥା କିଛି ସବୁ ଆଗେ ବନ୍ଦ କର, ସବୁ ଜିନିଷ କିଛି ହାର୍ଡ ଟପିକ୍ ଦରକାର ନାହିଁ, ଆଗେ ସବୁ ସିଷ୍ଟମେଟିକାଲ ସବୁ ପଢ଼, ପୁରା ଟିକିନିକ କାହିଁକି ପ୍ରଭୁ ଏଇଟା କହୁଛନ୍ତି, ହେଲେ ଶୁଣ ତତ୍ତ୍ୱକୁ ଜାଣ, ଭୋଜନ କରିପାରିବେନି। ଏଇ ଏଇ ଯେଉଁ ବାସନା କଥା କହୁଥିଲି ବା, ତ ଏଇ ଏଇ କଥା କହୁଥିଲି, କାହିଁ ତାକୁ ତାଙ୍କୁ ଛାଡ଼ୁନଥିଲେ ଭୋଜନ କରିବା ପାଇଁ, ଖାଇ ବାଇଗଣ ଗଛରେ ପାଣି ଦେ କଦଳୀ ଗଛରେ ପାଣି ଦେ ସେ କଖାରୁ ଗଛରେ କାହିଁ କହୁଛେ, ତା ବାସନା ଅଶୁଭ ବାସନାଟା ଅଛି, କିଏ ଭୋଜନ କରିବ, ମାଳ ଧରିଲା ମାନେ ସେ ଚିନ୍ତା କରିବ, ପରଦୋଷ ପର ଛିଦ୍ର ନହେଲେ କ'ଣ କରିବି କ'ଣ ଖାଇବି ଏହା କରିବ, ଏଇଟା ଆଉ ତ ନାମ ଅପରାଧର ବଢ଼ିଲା, ନାମ କରୁ କରୁ ତୁମ ଚିତ୍ତ ଯଦି ବିକ୍ଷିପ୍ତ ହେଉଛି, ନାମ ଅପରାଧର ବଢ଼ିଛୁ ବେଶୀ, ଫଳ କିଛି ଦିନ ପରେ ଆଉ ନାମ କରିବାକୁ ଇଚ୍ଛା ହେବନି, ଜାଡ୍ୟ ବିକ୍ଷେପ ଏଗୁଡ଼ା ସବୁ ଆସିବ, ଲୟ ଏଗୁଡ଼ା ଆସିବ, ସୁକୃତିରେ ନାହିଁ। ସେଥିପାଇଁ ସେ କହିଲେ ଶୁଭ ବାସନା ମହତ କୃପାର ଅଛି, ମହତଙ୍କର କୃପାର, ଆଉ ଜଣେ ତ ସେ ମହତଙ୍କର ଘରେ ରହୁଛି, ଏଠି ଯେମିତି ପ୍ରଭୁପାଦଙ୍କର, ପ୍ରଭୁପାଦଙ୍କ ଘର ନା ଆଚାର୍ଯ୍ୟ ତାଙ୍କର ଘର, ତାଙ୍କୁ ପୂଜା କରାହଉଛି ଡେଲି, ଆଉ ଜୟ ପ୍ରଭୁପାଦ ଜୟ ପ୍ରଭୁପାଦ କେତେଥର କୁହାଯିବ ସ୍କନ୍ଲେ, ତାଙ୍କ ଘର ତାଙ୍କ ସଂସ୍ଥାର ଆମେ ରହିଛି, ତାଙ୍କର ଘର ଇନଷ୍ଟିଚ୍ୟୁସନ୍ ତାଙ୍କ ବଡିଂ ଇସ୍କନ୍ଟା ତା ପ୍ରଭୁପାଦଙ୍କର ଗୋଟେ ଶରୀର, ତୁମର ସେତିକି ରିଏଲାଇଜେସନ୍ ଆସୁନି, ହେ ଭାଙ୍ଗିଯାଅ ମଠ ନଷ୍ଟ ହେଇଯାଅ କ'ଣ ହେଇଗଲା, ତୁମେ ଭକ୍ତି କରିବ, ତୁମେ ଭକ୍ତି କରିବ, ଯିଏ ଜାଣିନି ତାକୁ ପାଠ ପଢ଼େଇବ, ଯିଏ ଜାଣି ନାହିଁ ତାକୁ ପାଠ ପଢ଼େଇବ, ମୋତେ ପାଠ ପଢ଼ିବନି। ଭକ୍ତିଟା କ'ଣ, ଆମକୁ ଆମ ଗୁରୁଦେବ ଶିଖେଇ ଦେଇଯାଇଛନ୍ତି, ଆଉ ଆମକୁ ଦେଖେଇ ଦେଇଗଲେ ପ୍ରଭୁପାଦ କ'ଣ, ଆମକୁ ଭଗବାନ ହେଲେ ଦୋଳେଇ ପାରିବେନି, ଆମେ ଆମକୁ ଭଣ୍ଡେଇ ପାରିବେନି। ଭଜନ କରିବ ତୁମେ ଇସ୍କନ ଯେଉଁଠି ଯାଉ, ପ୍ରଭୁପାଦଙ୍କ ଘରଟା ସେ ଆଗେ ଜଣେ ଯେତେବେଳେ ସେଠି ଇସ୍କନ ଗୋଟେ ଫାଉଣ୍ଡେସନ ଷ୍ଟୋନ୍ ପଡ଼ିଛି, ପ୍ରଭୁପାଦଙ୍କ ନାଁ ପ୍ରଭୁପାଦ ରହୁଛନ୍ତି କି ନାହିଁ, ତାଙ୍କ ନାମ ସେଠି ପ୍ରଭୁପାଦଙ୍କ କୀର୍ତ୍ତନ ହେଉଛି, ଯିଏ ଇସ୍କନକୁ ଆସିଛି ପ୍ରଭୁପାଦଙ୍କ ନାମ, ତାଙ୍କର ଘରଟା ବା ସେଠି ତୁମର ଭାଙ୍ଗି ଚୋରି ଯିବ ନଷ୍ଟ ହେଇଯିବ, ତୁମେ ମୋର କ'ଣ ମୋର କ'ଣ ଯାଉଛି, ମୋର ଭଜନ କଲେ ଗଲା, ତ ଭଜନ ପାଠ ପଢ଼ୁଛ ଆମକୁ, ଯିଏ ନ ଜାଣିଛି ତା କଥା ତାକୁ କୁହ, ଏଇଟା ଏଇଟା ତୁମ ସବୁ ବାସନା ଗୁଡ଼ା କୁଆଡ଼େ ଯିବ, ତୁମର ତ ମହତକ ଜିନିଷଟା ବୁଝିପାରୁନ, ବାସନାଟା କୁଆଡ଼େ ଯିବ, ସୂକ୍ଷ୍ମ ଜିନିଷଟା ଧରିପାରିବନି ତୁମେ, ଏଇଟା ଭାବୁଛ ତୁମେ ଗୋଟେ କମ୍ପାନୀ ଇନଷ୍ଟିଚ୍ୟୁସନ୍, ଏ ଟାଟା କମ୍ପାନୀ ଯଦି କମ୍ପାନୀ କହୁନି କମ୍ପାନୀ କାମ ଦରିଆ ଆମେ ଡାଲ, କମ୍ପାନୀ ଲୋକର କ'ଣ ହେଉଛି ଦେଖିନ, ତୁମେ ତାଙ୍କର ସେ କମ୍ପାନୀ ଏଇଟା ଗୋଟେ ପ୍ଲାନ୍ ପ୍ଲାନ୍ ଚାଲିଛି, କାଢ଼ିବ ଫୋପାଡ଼ି ଦେବେ, ସେଗୁଡ଼ା ସେମିତି ପଡ଼ିକି ସବୁ ଗଦା ଗଦା ନଷ୍ଟ ହଉଥିବ, ହେଲେ ଲୋକ ସେଇବାଟେ ଯାଉଥିବ, ସେ ବାସରେ ଯାଉଥିବ, ସେବାଟେ ଲୋକ ଆସୁଥିବ, ତା କିଛି ତାର ଚେଞ୍ଜ କିଛି ତାଙ୍କ ଦେହରେ ଲାଗୁନଥିବ, ଏଇଟା କମ୍ପାନୀ ଜିନିଷ ଯାଉଛି ଯାଉଛି, ଆମର କ'ଣ ଅସୁବିଧା, ତୁମେ କ'ଣ ସେଇଟା ଭାବୁଛ ନା କ'ଣ ଭଗବାନଙ୍କର ଏ ସଂସ୍ଥା ଗୁଡ଼ାକ? ଭକ୍ତିଦାନ ଠାକୁର ଥିଲେ ସେ କଥା ସେ ପୁରା ଡାଇରେକ୍ଟ କହୁଥିଲେ, ଏ ଚୈତନ୍ୟ ଚୈତନ୍ୟ ଗୌଡ଼ିଆ ମଠ ଯେ ପ୍ରଭୁପାଦ କହୁଛନ୍ତି ମୁଁ ବୈକୁଣ୍ଠ ତିଆରି କରିଯାଇଛି, ସିଏ ସେ କଥା କହୁଥିଲେ। ଗୁରୁ ଶିଷ୍ୟ ତାଙ୍କର ସବୁ ପରମ୍ପରା ଶିକ୍ଷା ଗୁଡ଼ାକ, ଏ ଚୈତନ୍ୟ ଚୈତନ୍ୟ ଗୌଡ଼ିଆ ମଠ ଆମେ ଯେଉଁ ସବୁ ଆଗର ସେ ଲେଖନ୍ତି, ଆମେ ଯେଉଁ ଆଗ କରିଛୁ ଏସବୁ ଏ ଭୌମ ଜଗତର ଗୋଲକ ଇଏ ତାଙ୍କର ଉପଲବ୍ଧି। ସେ ଆଉ ସେଥିପାଇଁ ସେଥିପାଇଁ ଶ୍ୟାମକୁଣ୍ଡ ରାଧାକୁଣ୍ଡ ଗୋବର୍ଦ୍ଧନ ସେ କ'ଣ ଏମିତି ଗୋଟେ ଲୋକମାନଙ୍କୁ ଦେଖିବା ପାଇଁ କରିଥିଲେ ନା କ'ଣ? ଭଗବାନଙ୍କର ସାକ୍ଷାତ ଉପଲବ୍ଧି ପ୍ରଭୁଙ୍କର। ଆଡ଼େ ଦେହ ଚେତନା ଗୁଡ଼ାକ ରହିଲେ ଏ ତ ବୁଝି ହବନି, ଆଉ ବାସନାଟା ରହୁଛି ନା ଏ ଦେହଟା ପ୍ରୋବ୍ଲେମ, ଏ ଯେଉଁ ସ୍ୱର କଥା ପଡ଼ୁଛି ଦେହଟା ତୁମକୁ ଟାଣୁଛି ଆଉ ସେଟା ବାସନାଟା ରହିଯାଉଛି, ଆଉ ସେ ବାସନାଟାରୁ ଉର୍ଦ୍ଧ ଉପରକୁ ଯିବା ପାଇଁ ଶୁଭ ବାସନା ଆସିବା ପାଇଁ ଏ ଆଶା ଆଗେ ଆଶା ଗୁରୁ ଗୁରୁ ପଶତି ଗୁରୁଙ୍କ ପାଖରେ ଆସି ରହିବେ, ଗୁରୁ ତାଙ୍କୁ ସେବାରେ ଲଗେଇବେ। ଭଜନ କ'ଣ ମୋତେ କ'ଣ ଭଜନ ତୁମେ କରିବ, କ'ଣଟା ଭଜନ କରିବ କହୁନା? ତୁମେ ଜାଣିପାରୁନ ତୁମ ନିଜର ସ୍ଥିତିଟା କ'ଣ, ତୁମ ମୁଣ୍ଡଟା କେଉଁଠି ରହିଛି ତୁମେ ଚିନ୍ତା କରୁନା, ଭଜନଟା କ'ଣ କରିବ? ତୁମ ଭଜନଟା ମନ ଦ୍ୱାରା କରା ହବ ତ, ଆଉ ତୁମ ମନଟା କ'ଣ ତୁମେ ନିଜେ ବିଚାର କରି ଦେଖୁନା, ତୁମ ମନଟା କେଉଁଠି ରହୁଛି, ତୁମ ମନଟା କେମିତି ପାଗଳାମ କରୁଛି, କ'ଣ ଚାହୁଁଛି, ଆଉ ସେ ମନରେ କେମିତି ଭଜନ କରିବ? ସେ ମନକୁ ଆଗେ ଗୋଟେ କଣ୍ଟ୍ରୋଲ କରିବାର ଅଛି, ତାପରେ ସେ ମନ ଦ୍ୱାରା ତ ଭଜନ କରିବ। ସେ ମନ ପାଇଁ ଗୋଟେ କିଛି ଅଛି ଜିନିଷ, ସେ ଯୋଉ ମନ ସଂଯମରେ ସେ କଥା ଆମକୁ କୁହେନି, ବଗଟା ଅଛି, ବଗଟାକୁ ଧରିପାରୁନି କିଏ, ଯିଏ ବଗ ସବୁ ଧରନ୍ତି ନାଇଁ ସବୁ କ'ଣ ଏଟା ତାକୁ ପକାନ୍ତି ସବୁ ସବୁ ଯେତେ ଫାସ ଫାସ ପକୁ ସେ ପଡ଼ୁନି, ହଁ ସେ ତାକୁ ଧରିବ, ସିଏ ବଗଟା ଧରିପାରୁନି, କ'ଣ କରିବା ବଗଟାକୁ ଧରି ହଉନି, ତା ଗୋଟେ କାମ କରିବା ଘିଅ ନେଇକି ଯିବା ତା ମୁଣ୍ଡରେ ଢାଳିଦେବା, ଘିଅ ଢାଳି ଦେଲେ କ'ଣ ହବ ତା ଆଖି ଦେଖାଯିବନି, ସେ ଅନ୍ଧ ହେଇଯିବ, ତାର ବଗଡ଼ା ଧରି ନେଇ ଆସିବା। ରେ ମୂର୍ଖ, ତୁ ସିନା ତା ପାଖକୁ ଗଲେ ତା ମୁଣ୍ଡରେ ଘିଅ ଢାଳିବୁ, ତୋ ପାଖକୁ ଜାଣୁଛୁ ଯେ ଉଡ଼ିକି ପଳେଇବନି, ତା ପାଖକୁ ଗଲେ ତ ତୁ ମୁଣ୍ଡ ମନଟା ତ ସ୍ଥିର ହେଲେ ତ ଭଜନ କରିବ, ଭଜନଟା ମନଟା ତୁମର ସ୍ଥିର ତାଙ୍କ ଭଜନ କରିପାରିବ, ତାହେଲେ ଭଜନ କଲେ ମନ ସ୍ଥିର ହବ ନା ସ୍ଥିର ମନରେ ଭଜନ ହବ ସେଟା ନିଜେ ନିଜେ ଚିନ୍ତା କର, ତା ସମାଧାନ ଖୋଜ, ତା ଉତ୍ତର ବି ପଚାର ସମସ୍ତଙ୍କୁ, ଭଜନ କଲେ ମନ ସ୍ଥିର ହବ ନା ସ୍ଥିର ମନରେ ଭଜନ ହବ କୁହ, ହବନି ବାପା। ସେ ସେଇଥିପାଇଁ ଏ ମନ ପାଇଁ ଆଉ କାହିଁକି ମନ ସ୍ଥିର ହଉନି, ଏଇ ଅଶୁଭ ବାସନା ଗୁଡ଼ାକ ରହିଛି, ପୂର୍ବର ସଂସ୍କାର ରହିଛି, ସେଟା କେମିତି ଯିବ? ସେଥିପାଇଁ ଶ୍ରୀ ବିଗ୍ରହ ଆରାଧନା ନିତ୍ୟ ନାନା ଶୃଙ୍ଗାରତନ ମନ୍ଦିର ମାର୍ଜନା ଏତେ ସବୁ ସେବା ଅନୁଷ୍ଠାନ କରିକି ଜୀବକୁ ସ୍ୱୀକୃତି ଦିଆଯାଉଛି, ଏ ସ୍ୱୀକୃତି ବଳରେ ତାର ଏଇ ଆଚାର୍ଯ୍ୟମାନଙ୍କର କୃପା ଅଛି। ଗୁରୁ ବୈଷ୍ଣୁ ତା ସେ ଦେଖିବେ ନା, ଇଏ ଆମର ପରମ୍ପରା, ଇଏ ଆଚାର୍ଯ୍ୟ ଆଚାର୍ଯ୍ୟ ପରମ୍ପରାର ବିଗ୍ରହ ତାଙ୍କର ସେବା ପ୍ରତି ଏହାର ଅତି ରହିଛି, ପିତୃପୁରୁଷର ଆଶୀର୍ବାଦକୁ ଲୋକ ମାନନ୍ତି ଆଉ ପରମ୍ପରା ଆଚାର୍ଯ୍ୟମାନେ ନିତ୍ୟ ଆଉ ଏଇ ସେବା ନିଷ୍କାମ ସେବା ଭଗବାନ ତାଙ୍କର ପ୍ରତି ପ୍ରୀତି ଦ୍ୱାରା କୃପାଟା ଆସି କହିଲେ ମନଟା ସ୍ଥିର, ସେଇଟା ହେଲା ଭଜନ। ଏବେ ଯାହା କରୁଛେ କେବଳ ସେ ମନଟା ଖାଲି କେମିତି ମୋର ଟିକେ ସଂଯମ ହବ, ମନଟା କେମିତି ମୋର ହବ, ଆଉ କାମନା ବାସନା ସେଇଟା ଯେତେ କରୁନା ତୁମେ ହବନି, ସେଇଟା ହବନି, ସେ କିଛି ଦିନ ଅଟକି ଯିବ ପୁଣି ତାର କାମ ଆରମ୍ଭ କରିବ। ତୁ ମନ ଦ୍ୱାରା ଭଜନ କରିବ, ତୁ ଯେତେ ଯାହା ସବୁ ଇଏ କରିବ ସେ କିଛି ଦିନ ଅଟକି ରହିବ, ଆରେ ମନ୍ଦ କ'ଣ ଠେଲି ଦେବ, ପାଣିଟା ଆସୁଛି ଆଉ ତୁମେ ତାକୁ ଅଟକିବୁ କ'ଣ, ପାଣିରେ ସ୍ରୋତଟାକୁ ବନ୍ଦ କରିଦେଲେ ବନ୍ଧଟା ଦୁର୍ବଳ ହେଲେ କିଛି ଅସୁବିଧା ନାହିଁ, ପାଣିଟା ଗୋଟେ ଜାଗାରୁ ଆସୁଛି, ତୁମେ ପାଣିଟା ବନ୍ଦ କରିବା ବୁଦ୍ଧିମାନର କାମ ନା ବନ୍ଧଟାକୁ ଷ୍ଟ୍ରଙ୍ଗ କରିବା ବୁଦ୍ଧିମାନର କାମ, ମୋତେ କୁହ କ'ଣଟା କରିବ ଆଉ? ପାଣିଟାକୁ ତୁମେ ଚେକ୍ କର, ବନ୍ଧଟାକୁ ମୁଁ ହାଇଟ୍ କରିବି, ଯେତେ ବନ୍ଧ ହାଇଟ୍ କର ପାଣିଟା ଆସି ପାଣିରେ ତଳେ ଲେବୁଲଟା ବଢିବ ସେ ବନ୍ଧକୁ ଠେଲିବ, ସେଭଳିଆ ଆଗେ ପାଣିଟାକୁ ଚେକ୍ କରିବା ଦରକାର। ଯେଉଁ ବାସନା ଆମର ଯେଉଁ ଉଦୟ ହେଉଛି ମନ ଭିତରୁ କ'ଣ, ଯେଉଁ ବାସନା ଆସୁଛି, ଯେଉଁ ବିଚାରଧାରା ଆସୁଛି, ଯାହା ସବୁ ଆସୁଛି ସେଗୁଡ଼ା କେଉଁଠି ଆସୁଛି ତାକୁ ଚେକ୍ କରିବା ବନ୍ଦ କର ଆଗେ, ସେ ତ ଠେଲୁଛି ମନକୁ ନା, ମନ ହିସାବରେ ଆମେ କାମ କରୁଛେ, ସେଇଟାକୁ କିଏ ବନ୍ଦ କରିବା ପାରିବେ କି? ତ କିଛି କୁଆଡ଼େ ନଥିବ ଚାଲି ଆସୁଛି, ସେଇଥିପାଇଁ ଗୁରୁ ବୈଷ୍ଣବଙ୍କର ସେଇଟାକୁ ଅଶୁଭ ବାସନା କୁହାଯାଏ, ସେଇଥିପାଇଁ ଗୁରୁ ବୈଷ୍ଣବ ଚରଣରେ ପଡ଼ିବାକୁ ପଡ଼ୁଛି, ସେଥିପାଇଁ ଶ୍ରୀ ଗୁରୁ ଚରଣ ପଦ୍ମ କରିବାକୁ ପଡ଼ୁଛି, ସେଥିପାଇଁ ଗୁରୁର ମହିମା ଶାସ୍ତ୍ରରେ ଅଛି, ନହେଲେ ଭଗବାନ ତ ସବୁବେଳେ ଅଛନ୍ତି, ଭଗବାନଙ୍କ ନାମ ବି ସବୁବେଳେ ଅଛି। ସେ ଯେଉଁ ଆସୁଛି ପାଣିଟା ଯେଉଁ ଆସୁଛି, ଯେମିତି ଗୋଟେ ଜାଗାରୁ ଆସୁଛି ଉପରୁ ଆସୁଛି ନା ପାଣିଟା, ସେଇଟାକୁ ବନ୍ଦ କର। ସେଇଟା ବନ୍ଦ କରିଦେଲେ ବନ୍ଧଟା ଯେତିକି ଯେମିତି ବନ୍ଧରେ ରହିଲେ ବି ଚଳିଲ। ସେଭଳିଆ ଯେଉଁ ମନର ଭିତରୁ ଯେଉଁ ଆସୁଛି ଯେଉଁ ଚେତନା ଗୁଡ଼ାକ, କୁସଂସ୍କାର ଗୁଡ଼ାକ ଆସୁଛି, ଯେଉଁ କାମନା ବାସନା ଗୁଡ଼ାକ ଆସୁଛି, ସେଇଟା ବନ୍ଦ କର। ହେପାରିବେ କି ଆମେ? ଆଉ ସେଇଟାକୁ ସେଇଟାକୁ ସେଇ ମହତ କୃପାଟା ବନ୍ଦ ହୁଏ, ତାଙ୍କର ଆଶୀର୍ବାଦ ହେଲେ ପଡ଼ିବ ବିଶ୍ୱାସ, ସେଇଟାକୁ ଶୁଭ ବାସନା କୁହାଯାଏ। ସେଇଟା ସେଇ ଶୁଭ ବାସନା ଆସିଲେ ଭଜନଟା ହୁଏ, ତାଙ୍କ ଆଶୀର୍ବାଦ ଆସିଲେ। ନହେଲେ କାହିଁକି କୁହାଗଲେ ଯଶ ପ୍ରସାଦ ଭଗବତ ପ୍ରସାଦ, ଭଜନ କ'ଣ ସେବା କ'ଣ, ତ ଯାହା କରୁନ ସବୁ ଚାବିକାଠି ତାଙ୍କର ପାଖରେ ଅଛି, ସେ ମହତ କୃପା ପାଖରେ ସବୁ ଅଛି। ଆଉ ମହାପୁରୁଷ ଗୋଟିଏ ସିଦ୍ଧାନ୍ତକୁ ସବୁ ଥୋଇଦେଲା, ଆଉ ମହତର କୃପା ବିନା କୌଣ କର୍ମ ଭକ୍ତି ନୁହେଁ, କୃଷ୍ଣ ଭକ୍ତି ଦୂରେ ଥାକୁ ସଂସାର ନୁହେଁ। ଆରେ କୃଷ୍ଣ ଭକ୍ତି ଦୂର କଥା, ସଂସାରରୁ ବି ପାରିକି ଯାଇପାରିବନି, ସଂସାର ଦଶା ବି କଟିବନି, କୃଷ୍ଣ ଭକ୍ତ ବହୁତ ଉଚ୍ଚା କଥା। ଆଉ ତାକୁ ମିଳିବ ନା ଭାଗବତ ସାଙ୍ଗରେ ମିଳିବ, ତ ଶହ ଶହ ଶ୍ଳୋକ ମିଳିଯିବ ଭାଗବତରେ। ମହତ୍ପଦମ ବିନା ମହତ୍ପଦମ ରଜୋ ଅଭିଷେକ ମୟ ସମ୍ବାଦ ରଜୋ ଅଭିଷେକ ଲଗା ସବୁ। ଏଇ ବାସନାଟା ଯୋଉ ରହୁଛି, ବାସନାଟା କଣ କରୁଛି ନା, ପୂର୍ବର ସଂସ୍କାର ହିସାବରେ ବାସନା ରହିଲା, ବାସନା କଣ କରୁଛି, ଇନ୍ଦ୍ରିୟ ମନକୁ କ୍ଷୋଭିତ କରୁଛି, ଏଜିଟେଟ ଯୋଗୁ ଇଂଲିଶରେ କହିଲା ତ ସବୁ ଏଜିଟେସନ, ମୋର ଏଜିଟେସନ ହଉଛି ମାଇଣ୍ଡରେ, ଏଜିଟେସନ ଏଜିଟେଟ ହଉଛି, ଏ ଯୋଉ ସେଟା କିଏ କିଏ ଏଜିଟେଟ କ୍ଷୋଭିତ କରୁଛି, ପୂର୍ବର ସଂସ୍କାର, ସେଟାକୁ ବାସନା କୁହାହଉଛି। ସେଇଟା ଯୋଉ ଆସୁଛି ସେଟା କେମିତି ବନ୍ଦ ହବ, କୁହ, ଖାଇବା କମା, ଭଜନ ବଢା, ତୁମେ ଯାହା ବି କର ହବନି, ସେ କିଛି ଦିନ ପାଇଁ। ସେଠି ଗୋଟେ କି ଜିନିଷଟା ରହିଛି, ସେଇଟା ହଉଛି ଏଇ ଉତି ବାସନ। ଆର କବେ ନିତାଇ ଚାନ୍ଦର କରୁଣା ହେବେ, ସଂସାର ବାସନା ଆମର କବେ ତୁଚ୍ଛ, ବିଷୟ ଛାଡ଼ିଆ କବେ ଶୁଦ୍ଧ ହେବେ ମନ, କବେ ଆମେ ହେଲେ ବିଷୟ ଛାଡ଼ିଆ କବେ ଶୁଦ୍ଧ ହେବେ ମନ, ମନଟା ବିଷୟକୁ ଛାଡ଼ିଲେ ଶୁଦ୍ଧ ହୁଏ, ବିଷୟଠୁ ଦୂରରେ ଚାଲିଗଲେ ହବନି, ମନଟା ବିଷୟକୁ ଧରିକି ରଖିଛି। ସେ ଯୋଉ ପାଣିଟା ଯେଉଁ କହୁଥିଲି ପାଣିର ଉଦାହରଣଟା, ସେଇଟା ସେଇଟା କେବଳ ଗୁରୁ ବୈଷ୍ଣବଙ୍କ, ସେଥିପାଇଁ ଗୋଟେ କୁକୁର ଭଳିଆ ପଡ଼ିକି ରହିବାକୁ ପଡ଼େ ଗୁରୁ ବୈଷ୍ଣବଙ୍କର ଆଶ୍ରୟ। କେତେ ଆଶ୍ରୟରେ କେତେ ଜିନିଷରେ ଯୋଗୀ କର୍ମୀ ଜ୍ଞାନୀ ଯୋଗୀ ଏମାନେ ଯୋଉ ଏମାନଙ୍କର ଯୋଉ ପନ୍ଥା ଗୁଡ଼ାକ, ଏ ପନ୍ଥାରେ ତାଙ୍କର ଗୁରୁଙ୍କର ମହତ୍ଵ କିଛି ନାହିଁ, ସେ ଗୁରୁଙ୍କୁ ଗୋଟେ କେବଳ ଆନୁଷ୍ଠାନିକ ଭାବରେ ପ୍ରଣାମ କରନ୍ତି। ଆନୁଷ୍ଠାନିକ ଭାବରେ ସେବା ମୁଁ ଦେଖୁଛି ସବୁ, ଏ ଯେତେବେଳେ ମୁଁ ଏ ଯୋଉ ପ୍ରସାଦ ଗୁଡ଼ାକ ଖାଦ୍ୟ ମେନୁ ମେନୁ ଗୁଡ଼ାକ ଯେଉଁ ପ୍ରସାଦ ମେନୁ ଗୁଡ଼ା ଚେଞ୍ଜ କରେ, ବା କିଛି ଗୋଟେ ମୁଁ ଟ୍ରାଭେଲିଂ କରେ, କ'ଣ ଟ୍ରାଭେଲିଂ କଲେ କ'ଣ ହବ ଦେଖିବା, କ'ଣ କ'ଣ କିଏ କ'ଣ, ସେ ଗୋଟେ ପିଲାଟା ଅଛି ଆଗରୁ କରୁନଥିଲେ, ସେ ଗୋଟେ ଝିଅ ବିବାହିତ ଝିଅଟା ବୋଧେ, ସେ ଖାଇବା ବିଷୟରେ କହୁଛି ଯେଉଁ କ'ଣ କ'ଣ ଖାଇବନି, କ'ଣ କ'ଣ ଖାଇବ, ଏ କଞ୍ଚା ଜିନିଷ ଖାଇବା ଦରକାର, କୁକିଂ କରିବା ଦରକାର, ସେ ଯେଉଁ କହୁଛି ସେଥିରେ ସେ କହୁଛି ମୋ ଗୁରୁ ଇଆ, ସେ ତା ଗୁରୁ ନାଁ କହୁଛି, ସେ ଗୋଟେ ମଡର୍ନ ପିଲା, ତା ଗୁରୁ ନାଁ କହୁଛି, ଯୋଗୀ ଗୁଡ଼ା ତାଙ୍କ ଗୁରୁ ନାଁ କୁହନ୍ତିନି, ତାଙ୍କ ଗୁରୁ ନାଁ କହିବେ, କିନ୍ତୁ ତାଙ୍କର ଗୁରୁ ସହିତ କିଛି ସମ୍ପର୍କ ନାହିଁ, ସେଟା ପ୍ରାକ୍ଟିସ ଜିନିଷ, ଆଉ ପ୍ରାକ୍ଟିସ କରିଦେଲେ ତାଙ୍କର ଗୁରୁକୁ ସେଟା ଖାଲି ଗୋଟେ ଲୋକ ବାହ୍ୟ ପାଇଁ କୁହନ୍ତି ଫର୍ମାଲିଟି, ଏଟା ଆଉ ଆଜ୍ଞା ମୋ ଗୁରୁ ହେଉଛନ୍ତି ଇଆ, ଗୁରୁକୁ ସେ ତାଙ୍କର କିଛି ନାହିଁ। ଏଇ ଯୋଉ ଆମର ଏ ଯୋଉ ହାରମୋନିୟମ ଫାରମୋନିୟମ ସବୁ ଯଦି ଦେଖୁଛି, ସିଏ କହିଥିବ ତାଙ୍କ ଗୁରୁ ନେଖା ହେଇଥିବ ମୋ ଗୁରୁ ଇଆ, ସିଏ ତାଙ୍କ ସେ ଖାଲି ଗୋଟେ ଫର୍ମାଲିଟି ଦିଅନ୍ତି, ହେଥିରେ ତାଙ୍କର କ'ଣ ମତଲବ ଅଛି, ଆମର ସେମିତିକା ନୁହେଁ, ଆମର ଏଟା ଗୋଟେ ଅଲଗା ଜିନିଷ, ଏଟା ତ ପ୍ରାକ୍ଟିସରେ ହବନି ଆଉ ଅଭ୍ୟାସରେ ହବନି, ଆଉ ଏଟା ଜ୍ଞାନ ଯୋଗ ଭଳିଆ, କର୍ମଯୋଗ ଭଳିଆ, ଅଷ୍ଟାଙ୍ଗ ଯୋଗ ଭଳିଆ ଗୋଟେ ଜିନିଷ ନୁହେଁ ନା, ଏ ତ ପୁରା ଭଗବାନ ସହିତ ଆମେ ଯୁକ୍ତ ହେବା ପାଇଁ ଚାହୁଁଛେ, କୃଷ୍ଣଙ୍କ ସହିତ ପୁରା, କୃଷ୍ଣ ଯେଭଳି ପବିତ୍ର ଆମେ ସେଭଳି ପବିତ୍ର ବିଚାରଧାରାକୁ ଯିବା ପାଇଁ ଚାହୁଁଛେ, ସେଥିପାଇଁ ମହତର ସେ ତାଙ୍କରି କୃପାଟା ଗୁରୁ ଗୁରୁଙ୍କ ଦ୍ୱାରା ଆସୁଛି। ତେଣୁ ଅନ୍ୟ କଥାରେ କହିବାକୁ ଗଲେ କୃଷ୍ଣ ନିଜେ ଶୁଦ୍ଧ କରୁଛନ୍ତି, ତାଙ୍କ କୃପା ଦ୍ୱାରା ଶୁଦ୍ଧ କରୁଛନ୍ତି, ଆଉ ସେ ସେ କୃପାଟା ତାଙ୍କର ଭକ୍ତମାନଙ୍କର ଦ୍ୱାରା, ଶୁଦ୍ଧ ଭକ୍ତମାନଙ୍କ ଦ୍ୱାରା ଆସୁଛି, ଆଉ ତାଙ୍କରି କୃପା ରାଧାଣୀଙ୍କର କୃପା ଆସୁଛନ୍ତି, ସେ କୃପା ହେଉଛନ୍ତି ତାଙ୍କର ଶକ୍ତି, ଲାଦିନୀ ଶକ୍ତି, ସେ ସେଇ ଶକ୍ତି ହିଁ ଜୀବକୁ ଶୁଦ୍ଧ କରେ, ତାଙ୍କୁ କୁହାଯାଏ ଭକ୍ତିଆ ସଞ୍ଜାୟତେ, ଭକ୍ତି ହିଁ ଭକ୍ତି ତିଆରି କରନ୍ତି, ଆଉ କିଏ କରିପାରିବେ। ଭାଗବତ ସିଦ୍ଧାନ୍ତ ଯୋଉ ଅଛି ଏକାଦଶ ସ୍କନ୍ଧରେ ଚକ୍ରପାତ ଲେଖିଛନ୍ତି ମାନେ ଉଡେଇକି ସବୁ ପୁରା କେତେ ପେଜ ଉଡେଇଛନ୍ତି ପୁରା ଏ ଶ୍ଳୋକରେ, ସିଏ ଭକ୍ତି କଥା କହିଲା ମାନେ ପୁରା ଏଇ ଗୀତାରେ ଆସିବ ଦେଖିବେ କେମିତି, ସିଏ ଛାଡ଼ିବେନି କାହାକୁ ଛାଡ଼ିବେନି, ସବୁ କାଠିକୁ ଉଡେଇବେ, କର୍ମ ଜ୍ଞାନ ଯୋଗ ସବୁ କାଠି ଉଠେଇଛନ୍ତି ସିଏ ସେ ଭକ୍ତିପରା ଅର୍ଥ ପୁରା ଏକ ନମ୍ବର ଭକ୍ତିପରା ଅର୍ଥ ତାଙ୍କର, ସେ କାହାକୁ ମାନିବେନି, ସବୁ ଜିନିଷକୁ ଉଡ଼େଇବେ ସିଏ। ଭକ୍ତିଟା କେବଳ ଭକ୍ତି ତିଆରି କରିପାରିବେ, ଆଉ କିଏ ଭକ୍ତି କରିପାରିବେ? ଆଉ କିଏ କରିପାରିବେ ଭକ୍ତିଟା? କେମିତି ଭକ୍ତି ତିଆରି କରୁଛନ୍ତି ନା, ଏ ଯୋଉ ରାଧାରାଣୀଙ୍କର କୃପା ଯୋଉଟା କଣ କୁହାଯାଏ, ଯୋଉଟା ଲାଦିନୀ ଶକ୍ତି, ଭକ୍ତି ବୃତ୍ତି, ସେଟା ଭକ୍ତିର ବୃତ୍ତି। ସେଇ ଶକ୍ତିଟା ଆସିଲେ ଜଣେ କୃଷ୍ଣଙ୍କୁ ଜଣେ ଭକ୍ତି କରିବ। ତେଣୁ କୃଷ୍ଣଙ୍କୁ ଭକ୍ତି କରିବା ପାଇଁ ହେଲେ ସେ ଶକ୍ତିଟା କାହା ପାଖରେ ରହିଲେ, ରାଧାରାଣୀଙ୍କ ପାଖରେ ରହିଲେ, ସେଟାକୁ ଲାଦିନୀ ଶକ୍ତି କୁହା। ତେଣୁ ଲାଦିନୀ ଶକ୍ତିଟା କେମିତି ଆସିବେ, ଆମ ପାଖ ପଢୁଛେ ନିକୁ ନରତି ଗେଲି ସିଦ୍ଧେଇ ଭି ଯୁକ୍ତିର ପ୍ରେକ୍ଷଣୀ, ଯୋଉ ଗୁରୁବର୍ଗ ଆଚାର୍ଯ୍ୟମାନଙ୍କ ରହିଲେ ସେମାନଙ୍କୁ ସଖୀ ମଞ୍ଜରୀ, ରାଧାରାଣୀ ତାଙ୍କୁ ଶକ୍ତି ଦେଇକି ପଠେଇଲେ, ସେ ସେଟା ଧରିକି ଆସିଲେ। ଆମର କେମିତି ଏଇଟା ଲିକ୍ ରହିଛି, ଭକ୍ତି ଦ୍ୱାରା କେମିତି ଭକ୍ତି ହବ, ଆଉ ସେଥିପାଇଁ ଗୁରୁଦେବ କାଟି ଗୁଡ଼ାନ୍ତି। ଆଉ ଏଇଟା କହିଲେ ବର୍ତ୍ତମାନ ପିଲାବେଳେ ମିସ୍ଅଣ୍ଡରଷ୍ଟାଣ୍ଡ କରି, କ'ଣ ତୁମେ ଭଜନ କରି ଗୁରୁଦେବ କହିବ, ତୁମେ 16 ରାଉଣ୍ଡ କର, 64 ରାଉଣ୍ଡ କର, ତୁମେ କୃଷ୍ଣଙ୍କୁ ପାଇପାରିବନି, ତୁମେ ଯେତେ ମାଳା କଲେ କୃଷ୍ଣ ପାଇପାରିବନି, ନହେଲେ ଯଶପ୍ରସାଦ ଭଗବତ ପ୍ରସାଦ କଟିଯିବ ତ। ତୁମେ ଯଦି ଭଜନ କରି କୃଷ୍ଣଙ୍କୁ ପାଇଯିବ, ତାହେଲେ ଗୁରୁ ଯଶପ୍ରସାଦ ଭଗବତ ପ୍ରସାଦ କ'ଣ ଦରକାର ଅଛି? ତୁମେ ଜୀବନ ସାରା ଚପ କରୁ ନା, କୃଷ୍ଣଙ୍କୁ ପାଇପାରିବନି। ଇଏ ଆମର ସିଦ୍ଧାନ୍ତ, ଆମେ ବାଡ଼େଇ ବାଡ଼େଇ କହିବୁ, କାହାକୁ ଖାତିର କରିବୁନୁ, ପ୍ରମାଣ ଦେଇଦେବୁ। ଆସ ମୋ କତିରେ କେତେ ପ୍ରମାଣ ତୁମେ ନେବ, ମୁଁ ଖାଡ଼ି ଭାଗବତ ଟିକାର ସବୁ ଥୋଇଦେବି ତୁମ ପାଖରେ, କେବେ ପାରିବନି ତୁମେ ଭଜନ। ତୁମର ଭଜନ, ତୁମେ ହେଲ ପ୍ରାକୃତ ଜୀବ, ଆଉ ତୁମ ହୃଦୟରେ ଭକ୍ତିର ବୃତ୍ତି ନାହିଁ, ତୁ ତଟସ୍ଥ ଶକ୍ତିରେ ରହିଛ, ମାୟାର ବୃତ୍ତି ତୁମ ବେଶୀ ରହିଛି, ମାୟାର ବେଶୀଟା ରହିଛି ମାୟା, କିନ୍ତୁ ତୁମେ ଭକ୍ତି କରିପାରିବ, କିନ୍ତୁ ତୁମ ପାଖରେ ନାହିଁ, କରିପାରିବ ତୁମେ ଭକ୍ତି ବୃତ୍ତି ତୁମ ପାଖରେ ନାହିଁ, ଜୀବ ପାଖରେ ଭକ୍ତି। ସେଥିପାଇଁ ପ୍ରଭୁ ଡାଇରେକ୍ଟ ଭାଗବତରେ ଲେଖିଥିଲେ, ଭକ୍ତ ଭକ୍ତି ଭଗବାନ ଇଜ୍ ନଟ୍ ବିଲଙ୍ଗ୍ସ ଟୁ ଦିସ୍ ମେଟେରିଆଲ୍ ୱାର୍ଲ୍ଡ। ତାର ଭକ୍ତି କେମିତି ଭକ୍ତି ତିଆରି କରନ୍ତି ନା, ରାଧାରାଣୀଙ୍କର ଯୋଉ ସଖୀ ମଞ୍ଜରୀ ମାନେ ଆସନ୍ତି, ସେ ରାଧାରାଣୀଙ୍କର କୃପାବିଷ୍ଟ ହେଇକି ଏ ଯୋଉ ଲାଦିନୀ ଶକ୍ତି ଧରିକି ଆସନ୍ତି। ପରମ୍ପରା ଗୁରୁ ଆଚାର୍ଯ୍ୟ ବର୍ଗମାନେ ସଖୀ ମଞ୍ଜରୀ ସ୍ୱରୂପା, ସେ କୃପାଟା ଜଣେ ତାଙ୍କର ଅନୁଗତି ଯାଉଛନ୍ତି, ସେ କୃପା ସେ ଲାଭ କରୁଛନ୍ତି, ସେ ତାଙ୍କର ଅନୁଗତି ଯାଉଛନ୍ତି, ସେ କୃପା ଲାଭ କରୁଛନ୍ତି। ଆମେ ଯେତେବେଳେ ତାଙ୍କର ଅନୁଗତି ଯିବା, ସେଇ କୃପା ଆସିବ, ସେ କୃପାଟା କଣ କାର ଶକ୍ତି ହେଲା, ତାହେଲେ ଭକ୍ତି ଶକ୍ତି, ସିଏ ହିଁ ଭକ୍ତି ତିଆରି କରିବ। ଆଉ କାହିଁ କହୁଛି ଅନୁଗତିରେ ତୁମକୁ ଭୋଜନ କରିବାକୁ ପଡିବ, କାହିଁ ଗୁରୁମାନଙ୍କ ଗତିରେ କୁହାଯାଇଛି? ଆଉ ଏଇଟା ତ କେହି ବୁଝିନାହାନ୍ତି, ତତ୍ତ୍ୱତା ତ କେହି ବୁଝିପାରନ୍ତିନି, ଆଉ ସେ ଭାଗବତ ସହିତ ସବୁ ଲିକ୍ ହେଇକି ରହିଛି। କଣ ସେଣ୍ଟିମେଣ୍ଟ କଥା ଗୁଡ଼ାକ ନା, କ'ଣ ଗୋଡ଼ିଓ ମାନେ କ'ଣ ସେଣ୍ଟିମେଣ୍ଟ କଥା କହୁଛନ୍ତି, ହବନି। ଲକ୍ଷ ଲକ୍ଷ ତୁମେ ଗୁରୁଦେବ କୁହନ୍ତି, ତୁମେ ଲକ୍ଷ ଲକ୍ଷ ମାଳ ଜପ କଲେ ବି, କେତେ ସେବା କଲେ ବି, ଆନୁଗତ୍ୟ ବିହୀନ ଜିନିଷ କୃଷ୍ଣ କିଛି ବି ସ୍ୱୀକାର କରିବେ। ତତ୍ତ୍ୱ ଗୁଡ଼ାକ ଆଉ ଭକ୍ତିରେ କେମିତି ଆସୁଛନ୍ତି, କାହିଁକି ଗୁରୁ ଆଚାର୍ଯ୍ୟ ପରମ୍ପରାଙ୍କ ପାଖରେ ସବୁ ମଥା ମାଇବାକୁ ପଡେ? ତୁମେ କହିବ ମୁଁ କୃଷ୍ଣଙ୍କୁ ଡାକିବି, ଆରେ କୃଷ୍ଣ ଡାକିଲେ କୃଷ୍ଣ କ'ଣ କରିପାରିବେ, କୃଷ୍ଣ କ'ଣ କରିପାରିବେ? ସେ କୃଷ୍ଣ ପଠେଇ ସାରିଲେଣି ରାଧାରାଣୀଙ୍କର ଶକ୍ତିଟାକୁ, ତୁମେ ସେ ତୁମେ ଯିବ ନା? ଆଉ ସେ ଗୁରୁଦେବ ସେ କୁହନ୍ତି, ତୁମେ ଯାଇ କୃଷ୍ଣଙ୍କ ମୋତେ ଟିକେ କୃପା ଦିଅ, କୃଷ୍ଣ କହିବ ମୂର୍ଖ ଡାକିରେ ମୋ କତିକି ଆସୁଛୁ, ମୁଁ ପଠେଇ ସାରିଲେଣି, ତୁମେ ପ୍ରଧାନମନ୍ତ୍ରୀ କତି ଯିବ, କହ ଆଜ୍ଞା ମୋତେ ଗୋଟେ ଗ୍ରାମୀଣ କ'ଣ ହେଟା କି ଯୋଜନା ମୁଁ ହେଉଛି ଇନ୍ଦିରା ଆବାସ ନା କ'ଣ, ହଁ ନବୀନ ବାବୁ ଯେତେବେଳେ ଆସୁଛି ତୁମର କ'ଣ ତାଙ୍କ ନା ଆମର ଏଇ କେନ୍ଦ୍ରାପଡ଼ା ଭାବିଲେ, ତୁମେ ଯାଇ କହୁନା ଗୋଟେ ମୋତେ ବିଜୁ ବାବୁ ଯୋଜନାରେ କ'ଣ ଗୋଟେ ଘର ଆସୁଛି ନା କ'ଣ ଏବେ କହୁଛ, ମୋତେ ଗୋଟେ ବିଜୁ ବାବୁ ଯୋଜନା ଘର ଦିଅ, ଶୁଣିବ ତୁମ କଥା, ଆଉ ସେ ପକ୍କା ଘର କି ବିଜୁ ପକ୍କା ଘର କି କୋଠା ଘର, ସେ ଶୁଣିବ ତୁମ କଥା। ସେ କହିବାରେ ମୂର୍ଖ, ମୁଁ ତୁମ ଗାଁର ସରପଞ୍ଚ ପାଖକୁ ସବୁ ଆଉ ସବୁ ତ ଦେଇସାରିଛି, ତୁମର ସେଠି ସ୍କିମ୍ ସେଠି ସବୁ ଅଛି ସରପଞ୍ଚ ପାଖରେ, ତୁମେ ସରପଞ୍ଚ ପାଖକୁ ଯିବ, ତୁମ କାଗଜପତ୍ର ନଥିପତ୍ର ଦେଖେଇକି ତୁମେ ତୋର ନେଇଯିବ, ତୁମେ ତାଇଁ ପ୍ରଧାନମନ୍ତ୍ରୀ ମୋତେ କ'ଣ ଦିଅ, ମୋତେ ଗୋଟେ ଇନ୍ଦିରା ଆବାସ ଯୋଜନା ଦିଅ, ମୁଖ୍ୟମନ୍ତ୍ରୀ କହିବେ ମୋତେ ବିଜୁ ଆବାସ ଯୋଜନା ଦିଅ, ସେ ଥାପଟା ଦେବନି, ସେ ଯିବ କହୁଛି ମୁଁ କୃଷ୍ଣଙ୍କୁ ଡାକିବି, କୃଷ୍ଣ ଢୋକି ଗୋଟେ ଚାପଟ ଦେବେ, ତ ଗଧ ମୁଁ ତ ମୋ ଫାଇଲ ପତ୍ର କାଗଜ ପତ୍ର ସବୁ ମୁଁ ଦେଇଦେଇଛି, ମୋ ଭକ୍ତ ଯାଇଛି, ତୁମେ ତ ତୁମର ଯାହା ନେବା କଥା ତାଙ୍କ କତିରୁ ନେବ, ତୁମେ ତାଙ୍କ କତିରୁ ନେବ ନା? ଦେହ ଚେତନାଟା ଯୋଉ ରହୁଛି ଏଇଟା ଏଠି ଏସବୁ କଟିବ ଏଇଥିରେ, ଏ ଗୁରୁବର୍ଗ ଆଚାର୍ଯ୍ୟବର୍ଗଙ୍କର ଶିକ୍ଷା ତାଙ୍କର ନିୟମ ପାଳନ କଲେ ତାଙ୍କ କୃପାଟା ଆଇଲେ ବ୍ୟାସନା ଗୁଡ଼ାକ ଯିବ, ଆଉ ମନଟା ସ୍ଥିର ହବ। ତାର ଅର୍ଥ ନୁହେଁ ଯେ ଆମେ ଭଜନ କରିବାନି, ନାଇଁ ଗୁରୁ ଗୁରୁ ଆଚାର୍ଯ୍ୟ ବର୍ଗ ଦୁଇଟା ଜିନିଷ ଦେଇଛନ୍ତି ନା, ଭଜନ ବି ଆମକୁ କରିବା ପାଇଁ କହିଛନ୍ତି, ଗୁରୁଦେବଙ୍କୁ ସେ ପ୍ରଶ୍ନ କରୁଛନ୍ତି, ଆପଣ କହୁଛନ୍ତି 16 ମାଳା ଜପ କଲେ ହବନି, 64 ମାଳା ଜପ କଲେନି, ତାହେଲେ ଆମେ ଜପ କରିବୁ କାହିଁକି, ଆମେ କାହିଁ ଜପ କରିବୁ ତାହେଲେ, ଗୁରୁ କୃପାରେ ମିଳିବ। ଗୁରୁଦେବ କହିଲେ ଗୁରୁ ବା କହୁଛନ୍ତି 16 ମାଳା ଜପ କରିବା ପାଇଁ, ତୁମେ କେତେବେଳେ ଜପ କରୁଛ ଚିନ୍ତା କର, ମତେ ଗୁରୁଦେବ କହିଛନ୍ତି ଜପ କରିବା ପାଇଁ, କିନ୍ତୁ ମୋର ଜପ କରିବାର ଯୋଗ୍ୟତା ନାହିଁ। ତୁମ ନାମ କରିବାର ଯୋଗ୍ୟତା ଅଛି କି? ତୁମେ ଆମେ ଯୋଉ ଅପରାଧ କରୁଛେ ତୁଳସୀ ମାଳି ଧରିବାର ଯୋଗ୍ୟତା ଅଛି? ତୁଳସୀ ମାଳି ପିନ୍ଧୁଛେ, ମୁଁ କହୁଛି ନା କେତେ ତୁଳସୀ ମାଳି ପିନ୍ଧୁଛେ, କିନ୍ତୁ କଣ୍ଠରେ କାହା କଥା କହୁଛେ? ତିଳକରା ଲଗା ହଉଛି ବା ବୋଲି ବୁଝିପାରୁଛ ନା ନାହିଁ? ତୁଳସୀ ମାଳି ରଖା ହେଇଛି ପରଛିଦ୍ର, ଏବଂ ଆରମ୍ଭ କରି କହୁନଥିଲେ ଯୋଉ ମହାମନ୍ତ୍ର ହରେ କୃଷ୍ଣ କହିକି ଆରମ୍ଭ କରିବ ମୋବାଇଲରେ, ପର କଥା କହିବ, ପୁଣି ହରେ କୃଷ୍ଣ ଶେଷ କରିବ। ତୁଳସୀ ମାଳି ପିନ୍ଧୁଛେ, କାହା କଥା କହୁଛେ? ପରର ପରର ନିନ୍ଦା, ପରର ଚର୍ଚ୍ଚା, ଏଇ ତ ଆମେ ଆମେ ଏଇ ବ୍ୟକ୍ତି ତ ଭୋଜନ କରିବ, ଆମ ପାଠ ପଢିବ, ତୁମେ ଭୋଜନ କରିବ, କଣ ଭୋଜନ କରିବ? ତୁଳସୀ ମାଳି ପିନ୍ଧିଛେ, କଣ ଆମର ବିଚାର? କେତେ ଛିଦ୍ର ବାଦ ଅନ୍ତରରେ, କେତେ ପ୍ରକାର ଆବିଳତା, କେତେ ହିଂସା ଦ୍ୱେଷ, କଣ ଭୋଜନ କରିବ? ମାଳି ଯେତେବେଳେ ଧରୁଛେ ହରେ କୃଷ୍ଣ ମହାମନ୍ତ୍ର କରୁଛେ, କେତେ ଅପରାଧ ହଉ ଚିନ୍ତା କରନ୍ତୁ। ବିଷୟ ବାସନା ଅଛି, ଆଉ କାହାର କରୁଛେ? ରାଧା କୃଷ୍ଣଙ୍କର, ହରେ କୃଷ୍ଣ ରାଧେ କୃଷ୍ଣଙ୍କର, ରାଧା ନାମଟା ଆଗେ ନଉଛେ, ଯିଏ କୃଷ୍ଣ ଛଡା କିଛି ଜାଣନ୍ତିନି ଜଗତରେ, ଆଉ ଜଗତ ବିଷୟରେ ସବୁ ଜାଣିକି ତାଙ୍କ ନାଁଟା ଆମେ ନଉଛେ ଆଗେ। ସେଥିପାଇଁ ଗୁରୁ ମତେ କହିଛନ୍ତି, ସେଥିପାଇଁ ଆମେ ପ୍ରଥମେ ସେ ଗୁରୁଙ୍କର ନାମଟା ନେଇକି ଭଜନ ଜପ କରୁଛେ, ଆରମ୍ଭ କରୁଛେ ନା। ଦେଖନ୍ତୁ ମହାମନ୍ତ୍ରରେ ମାଳା ଜପରେ ପୁଣି ଗୁରୁଙ୍କ ନାଁ କାହିଁ ନିଆହଉଛି? ଆଉ ଗୋଟେ ସାଇଣ୍ଟିଫିକ ପ୍ରୋସେସ ନା। ଆଉ ଗୁରୁଦେବ ମନ୍ତ୍ର ଦେଇଛନ୍ତି, ଶ୍ରୀକୃଷ୍ଣଙ୍କ ଲୋକ ଆପଣ କୃପା କଲେ ମୋର ଟିକେ ନାମ ହବ, ପୁଣି ମାଳା ସରିବ, ପୁଣି ଗୁରୁଙ୍କୁ ପ୍ରଣାମ କରାହବ। ତ ଏଇ ଗୁରୁ ବୈଷ୍ଣଙ୍କର କୃପା, ତାଙ୍କର ଶିକ୍ଷା ଉପରେ, ଶିକ୍ଷାର ଉପରେ ଆଧାରିତ ଯୋଉ ଯାହା ରହିଲା ସବୁ ଇନଷ୍ଟିଟ୍ୟୁସନ, ଯାହା ସବୁ ଜିନିଷ ରହିଲା ଏଠି, ଯେତେ ଯୋଉ ଯାହା ଅସୁବିଧା ହେଲେ ବି ସେ ଗୁରୁ ବୈଷ୍ଣଙ୍କ ଆଶ୍ରୟ କଲେ ହିଁ ଆମର କେବଳ ସରଚେତନାରୁ ଉଦ୍ଧାର ପାଇପାରିବ। ଯଦି ଏଇଟା ହଉଛି ମାନେ ପୁରା ଫ୍ୟାକ୍ଟ। ଆଉ ତୁମେ ଯାହା ସବୁ କରିବ ସେଇଟା କିଛି ସମୟ ପାଇଁ, ବନ୍ଧଟା ତୁମେ ଉଚ୍ଚା କରିଦେବ, ତୁମେ କହିଲେ ଆଉ ଆଉ ଭଳିଆ ହବନି କି ପାଣି ଯିବନି, କିନ୍ତୁ ପାଣି ଯଦି ଉପରୁ ଚାଲି ଆସିବ ଠେଲି ଦେବ ସେଇଟା। ତୁମର କିଛି ଦିନ ତୁମର କର୍ମଚକ୍ର ଭଲ ଅଛି, ବର୍ତ୍ତମାନ କର୍ମଫଳଟା ଅଛି, ତୁମେ ଟିକେ ଭଜନ ଭଲ ସାଧନ କରି କିଛି ଦିନ ଚାଲିଛ, ତାପରେ ତ ଆସିଲା ପୁଣି କର୍ମଚକ୍ର, ପୂର୍ବ କର୍ମଫଳଟା ବଳବାନ ଆସିଲା, ଠେଲି ଫୋପାଡ଼ି ଦେବ। ମନଟା ଗୋଟେ ବଡ଼ ଜିନିଷ, ସଂସ୍କାରଟା ବଡ଼ ଜିନିଷ, ସେଇଟା ତ ଗୁରୁ ବୈଷ୍ଣବ ଦ୍ୱାରା ହଉ, ଶୁଭ ବାସନାଟା ତାଙ୍କ କୃପା ଦ୍ୱାରା ହଉ, ନହେଲେ ଦେହ ଟାଣି ପଳେଇବ। ଭଗବାନ ସେଥିପାଇଁ ଅର୍ଜୁନଙ୍କୁ ଏଇ ଶରୀର ଆତ୍ମା, ଶରୀର ଆତ୍ମାଟା କେତେ ଦୃଷ୍ଟିରୁ ବୁଲି ବୁଲି ଚାଲି ଚାଲିବ ବର୍ତ୍ତମାନ, ଏଇ ଅଧ୍ୟାୟଟି ବହୁତ ଇମ୍ପୋର୍ଟାଣ୍ଟ ଅଧ୍ୟାୟ। ପ୍ରଭୁ କେମିତି ଆତ୍ମଚେତନଶୀଳ ହବା ପାଇଁ ସବୁ ଶିକ୍ଷା ଦେଇଛନ୍ତି ଭକ୍ତମାନଙ୍କୁ। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରଣାମ।